भगवते वासुदेवाय। श्रीमद् भागवतम दशम स्कंद बैशतम अध्याय अंतिम भाग श्रवण करुथिले गोप कुपरी मान रुचिर ईप्सित आशा थिला कृष्ण पति रूप से पाया पाई कृष्ण स्वीकृति प्रदान एवं गोपी मान जो उत्कंठा वृद्धि आगामी रात्रि कृष्ण पति रूप से प्राप्त हे सेवार सुजोग प्राप्त हे से प्रत्यावर्तन करने चाहूं ब्रज को जी जदि पादतांगर कृष्ण प्रेम कृष्ण कृष्ट चित्त ही पाद आगक जापार ना कि कृष्ण निर्देश संसार जी रुहति जो जन भक्त से ग्रस्त हो संसार रही तार अर्थ नुह गोटे निंदित जन्म बह हवाटा जो गोटे निंदित शास्त्र निजे निजर अधिकार नहीं जी जो अधिकार रही स्थिर हो पार भगवान को डाक पार प्रत्येक अवस्था निर्लिप्त अवस्था हूँ भजन सहायक कारण जीवर दुईट अवस्था सब रुहे भक्ति सिद्धांशु ठाकुर प्रभुपाद महाराज कहते भोग अवस्था ना त्याग अवस्था भोग त्याग दुईट अवस्था क्यों भक्ति सहायक नुह भोग अवस्था टा भी सहायक नुह जन संसार रहिला संसार को छाड़ देखिए जन साधु भोग कला कि संसार जन भोग कला दुटा निंदित जिते बार नारी को निंदा करते गृहस्थ को निंदा कर गुण से विपरीत स्वभाव नारी को निंदा कर पुरुष बुझीदे दरकार नारी जो गुण से निंदनीय पुरुष से गुण से निंदन गृहस्थ जो जो गुण से आम गृहस्थ को निंदा करुचे गृहस्थ को गृहस्थ जीवन में यहाँ दोष अच्छी देखुचे साधु जीवन में से गुण भी साधु निंदन गुणटा सामान यहाँ स्थित पर निर्भर करे जी जो स्थित रोचे से निर्लिप्त अवस्था रहा दरकार आसक्त हवा दरकार नहीं प्रभुपाजी महाराज से कथा कहते मोर गृहस्थ मान मोर जो गृहस्थ मान अच्छा से सन्यासठ कम नुहत बर सन्यासठ अधिक प्रभात कहते सन्यास शब्द अर्थ भी भगवान यह व्याख्या करवल यह सन्यास अर्थ नुह जो केवल सन्यासी दंड धारण करवा भगवान गीतार कहले अनाश्रितम कर्म फलम कार्य कर्म करोति जा सन्यास अनाश्रित भाव कर्म कार्य करमफल को आशा रख सन्यास एक निर्लिप्त गृहस्थ गुरुकृष्ण चरण जी समर्पित होती सन्यास स्तर से अच्छी गोटे स्तर वर्णाश्रम सिस्टम टा जो रही गोटे लेवल रखा जाए ब्रह्मचारी जमी चैतन्य महाप्रभु कहते रायरामानंद विषय रायरामानंद कौन थे गृहस्थ थे मु प्रकृतिर नाम शुणा को भय कर चैतन्य महाप्रभु प्रकृति मान नारी मो नारी नाम शुणा को प्रकृति नाम शुणा को भय किंतु रायरामानंद युवती कन्या मान स्नान कर वस्त्र पिंधन नृत्य जगन्नाथ प्रीति विधान नाटक शिखुं तथा निर्विकार काठ पाषाण जो कौन सी विकार आसेना से ग्रस्त इंद्रियवान इंद्रियवान जीव हेक भी कौन सी विकार हो ना जोटा कि सन्यास पूर्ण स्थित महाप्रभु प्रशंसा करते महाप्रभु या द्वारा शिखेल आमको भक्ति स्थित सहायक भोगटा सहायक नुहे कि त्यागटा सहायक नुह कारण दुईटा भोग भोग कले कौन हम इंद्रिय भोग वृद्धि बढ़ला आ कृष्ण पाखे मती रही त्याग कले कौन हम त्याग दंभ बढ़ा त्यागरे गोटे दंभ बढ़े त्यागरे सेवा तो हुए ना भोगरे जमी सेवा ही पारे ना त्यागरे भी सेमती से त्याग भोग दुटा आम निंदन से बैराग्य टा को चुप्त बैराग्य बोली कहते आम त्याग को प्रशंसा कर जाए ना भोग को प्रशंसा कर जाए ना सेवा को प्रशंसा कर जाए जो गृहस्थ हो सेवा कर साधु टा भी श्रेष्ठ किसी असुविधा ना कारण भक्ति क्यों मिल सेवार भगवान नाम गुरु कृपा ତେଣୁ ଯିଏ ସେ କୃପାକୁ ଆକର୍ଷଣ କରିପାରିଲା ସେ ହେଉଛି ଶ୍ରେଷ୍ଠ, ଏଥିରେ କ'ଣ ଅସୁବିଧା ରହିଛି? କିନ୍ତୁ ଏତି ନିର୍ଲିପ୍ତ ନ ହେଇପାରିଲେ ଗୃହସ୍ଥ ଜୀବନରେ ବହୁତ ପ୍ରତିବନ୍ଧକ ଅଛି। ଯେତେବେଳେ ଶାସ୍ତ୍ରରେ ଗୃହସ୍ଥ ଜୀବନ ବିଷୟରେ କୁହାଯାଉଛି ସେତେବେଳେ ଏଇ ପ୍ରତିବନ୍ଧକ ଗୁଡ଼ିକ ଦେଖାଯାଉଛି। ଆଉ ସାଧୁ ଜୀବନରେ ବି ଯଦି ଆମେ ସ୍ୱାଭାବିକ ରୁଚି ଆକର୍ଷଣ ଭଗବାନଙ୍କ ପ୍ରତି ନ ଆଣିପାରିଲେ, ସେବା ପ୍ରତି ଆକର୍ଷଣ ନ ଆଣିପାରିଲେ, ଆମର ବି କ'ଣ ରହିବ? ଆମର ଭୋଗ ବୁଦ୍ଧି ଆସିବ, ନହେଲେ ତ୍ୟାଗ ବୁଦ୍ଧି ଆସିବ, ସେବ୍ୟ ବୁଦ୍ଧି ଆସିବ, ଆଣିବାକୁ ପଡିବ। ନହେଲେ ତ ଭଗବାନଙ୍କର ଭଜନ ହେଇପାରିବନି। ଭୋଗ ତ୍ୟାଗ ଦୁଇଟି ଯାକ ନିନ୍ଦନୀୟ। ଭୋଗରେ ଲୋକ ନିନ୍ଦା କରନ୍ତି, ତ୍ୟାଗରେ ଲୋକ ପ୍ରଶଂସା କରନ୍ତି। ସେଥିପାଇଁ ତ୍ୟାଗଟା ଲୋକମାନେ ଭଲ ପାଆନ୍ତି, ସାଧୁ ସମାଜ ତ୍ୟାଗକୁ ଭଲ ପାଏ। ତ୍ୟାଗର ସବୁବେଳେ ପ୍ରଶଂସା ଅଛି, ଲୋକଟା କିଛି ଖାଉନି, ଲୋକଟା ଏକାକି ରହୁଛି, ଲୋକ ଏମିତି କୋପିନ ବିନ୍ଧୁଛି, ଲୋକ ଏହା ଖାଉଛି, ଏ ଚଳୁଛି, ଲୋକ ଏଇଟାକୁ ପ୍ରଶଂସା କରନ୍ତି। ସେ ସବୁବେଳେ ଭକ୍ତ ସମାଜରେ ସେ ଜିନିଷ ରହିଛି, କିନ୍ତୁ ପର୍ସନାଲି କିଏ ତ୍ୟାଗ କରିଛି ସେଇଟା ଭାରତ ପର୍ସନାଲି ବ୍ୟକ୍ତିଗତ ଭାବରେ ସେ କ'ଣ ତ୍ୟାଗ କରିଛି ସେଟାକୁ ପ୍ରଶଂସା କରାଯାଏ। ଆମର ବ୍ୟକ୍ତିଗତ ଭାବରେ ସେ କ'ଣ ତ୍ୟାଗ କରିଛି ପ୍ରଶଂସା କରାଯିବ ନା? ସେ କ'ଣ ଖାଉନି, ସେ କେମିତି ଜୀବନ ଚଳୁଛି, ସେ କେତେ ଅନାସକ୍ତ, ସେଟାକୁ ଆମର ପ୍ରଶଂସା କରାଯିବନି। ସେ ଗୁରୁଙ୍କର କୃଷ୍ଣଙ୍କର କ'ଣ କରୁଛି, ତାଙ୍କ ପାଇଁ କ'ଣ କରୁଛି, ସେଟାକୁ ପ୍ରଶଂସା କରାଯିବ। ବହୁତ ବଡ଼ ତ୍ୟାଗ ପାଇଁ ପ୍ରଶଂସା କରାଯିବନି। ଜଣେ ଗୋଟେ ବେଳେ ଖାଇବ ବା ଜଣେ ବ୍ରତ କରିବ, ଆମର ସବୁ ପ୍ରକାର ଅଭିଜ୍ଞତା ସେଥିପାଇଁ ଆମେ କହୁଛୁ। ସେଥିରେ କିଛି ଭକ୍ତି ସହିତ କିଛି ସମ୍ପର୍କ ନାହିଁ। ଏତିକି ହବ, ତୁମର କିଛି ଗୋଟେ ବଡି କଣ୍ଟ୍ରୋଲ ଆସିବ ବା ଆହାର ଉପରେ କିଛି ଆସିବ, ନହେଲେ ସେମିତି କିଛି ନାହିଁ। ଇନ୍ଦ୍ରମାନଙ୍କ ଉପରେ ଯେ ତୁମର ସମ୍ପୂର୍ଣ୍ଣ ସଂଯମତା ରହିବ ତା ମାନେ ଇନ୍ଦ୍ରମାନଙ୍କର ଭକ୍ତି ବୃତ୍ତି ଉପରେ ଭାରତରେ ସେଥିରେ ଭକ୍ତି ସହିତ କିଛି ସମ୍ପର୍କ ନାହିଁ। କାରଣ ସବୁ ପ୍ରକାର ଆମେ ନିର୍ଜଳ ଏକାଦଶୀ କରୁଛୁ, ଏକଳି ଖାଇକି ରହିଛୁ, ଚତୁର୍ମାସିଆ ବ୍ରତ କରୁଛୁ, ସବୁ ପ୍ରକାର ସବୁ କାର୍ତ୍ତିକ ବ୍ରତ, ପୁରୁଷୋତ୍ତମ ବ୍ରତ, ସବୁ ଯେତେ ବ୍ରତ ସଂସାର ଅଛି ଆମେ ସବୁଥିରେ କିଛି କିଛି ଭଗବାନ କରିକି ଜାଣିଛୁ। ସେଥିରେ ମନ କ'ଣ ରୁହେ, କେମିତି ରୁହେ, କ'ଣ ଅବସ୍ଥା, ଆଉ ସେବାରେ ଗୋଟେ କ'ଣ ଅବସ୍ଥା, କୃଷ୍ଣ ଚେତନାରେ ଯେଉଁ ମନଟା ଭଗବାନ ପାଖରେ ଯେଉଁ ସ୍ଥିର ହୁଏ ସେଟା କେମିତି ହୁଏ? ତ୍ୟାଗର ହବନି, ତ୍ୟାଗର ତୁମର ସବୁବେଳେ ଧର୍ମ ରହିବ। କାରଣ ବ୍ରତ ଆମେ ସବୁ କରୁଛୁ ନା, ଆମର ବ୍ରତ ତୁମର ରହିବ, ବ୍ରତଟା କେମିତି ପୂରଣ କରିବ ସେଟା ତୁମର ଲକ୍ଷ୍ୟ ରହିବ। ଅଲଗା ଅଙ୍ଗ ମୋର କ୍ଷତି ହେଇଯିବ ସେଥିପାଇଁ ତୁମେ ଚିନ୍ତା କରିବନି, ସେବା ମୋର ହଉ ନ ହଉ କ'ଣ ହଉ ମୋର ବ୍ରତଟା କେମିତି ପୂରଣ ହେବାର ଅଛି। କିନ୍ତୁ ବ୍ରତର ଉଦ୍ଦେଶ୍ୟ କ'ଣ? କୃଷ୍ଣଙ୍କୁ ସନ୍ତୋଷ କରିବା, କୃଷ୍ଣଙ୍କୁ ସନ୍ତୋଷ କରିବା। ଆମେ ଯଦି ବ୍ରତ କରିକି ଆମେ କୃଷ୍ଣଙ୍କ ସେବା ନ କରିପାରିଲେ, ବ୍ରତ ତୁମେ ଦୁଇବେଳି ଖାଇବା ଦରକାର, କିନ୍ତୁ ଭଗବାନଙ୍କ ସେବା ହେବା ଦରକାର, ଗୁରୁକୃଷ୍ଣଙ୍କର ସେବା ହେବା ଦରକାର। ଆମର ପ୍ରୋସିଜରଟା ବହୁତ ସୂକ୍ଷ୍ମ, ତ ସେଟା ଧରି ହୁଏନି, ତ ଶୀଘ୍ର ଧରି ହୁଏନି। ସେଥିପାଇଁ ଆଚାର୍ଯ୍ୟମାନେ ଡାଇରେକ୍ଟ ଫୁଲ ଦେଲେ, ତୁମେ ଏଇଟା କର ଆଉ ଏଇଟା କିଛି କରନି, ଏସବୁ କରନି। ସେଟା କଲେ ବି କାରଣ ସେତେବେଳେ ଆମର ଗୁରୁଦେବ ଚାଲିଗଲେ ନା, ହଠାତ୍ ସବୁ 96 ଗୁରୁଦେବ ଚାଲିଗଲେ, ଚାଲିଗଲା ପରେ ଗୁରୁ ଗଲା ପରେ ଯେଉଁ ଅବସ୍ଥା, ଯଦି ଜଣେ କି ସମର୍ଥ ଗୁରୁଙ୍କର ଶିଷ୍ୟ ନଥିବେ, ଯିଏ ଗୁରୁଙ୍କ କତିରୁ ଶକ୍ତି ପାଇଥିବେ, ସିଏ କେବଳ ସମସ୍ତଙ୍କୁ ବାନ୍ଧିକି ରଖିପାରିବେ। ମାନେ ଯୁବକ ବୟସରେ ବହୁତ କମ, 4 ଆମେ ମାତ୍ର 4 ଜଏନ୍ କରୁଛୁ, ଗୁରୁ ଚାଲିଗଲେ 92 ଜଏନ୍, 96 ଗୁରୁଦେବ ଚାଲିଗଲେ ନୂଆ ଭକ୍ତ। ଗୁରୁ ଗଲା ପରେ ବିଭିନ୍ନ ପ୍ରକାର ସମସ୍ୟା, ସେତେବେଳେ ଗୋଟେ ଜଣେ ଆଉ ପଛକୁ ଆମେ ଫେରିପାରିବୁନୁ, ମନଟା କେବଳ ବାଲାନ୍ସ କରିବା ପାଇଁ ବିଭିନ୍ନ ଜାଗାରେ ରହିବା, ବିଭିନ୍ନ ବ୍ରତ କରିବା, ତପସ୍ୟା କରିବା, କାରଣ ସେଥିରେ ରହିଗଲେ କ'ଣ ଗୋଟେ ସମୟଟା ପଳା। କିନ୍ତୁ ଭଜନର ସୂତ୍ର ଯେଉଁଗୁଡ଼ିକ ଆଚାର୍ଯ୍ୟମାନେ ଦେଇଛନ୍ତି ସେଇଟା ହିଁ ସତ୍ୟ, ସେଇଟା ହିଁ ରାସ୍ତା। ଭୋଗ ତ୍ୟାଗ ସହିତ କିଛି ସମ୍ପର୍କ ନାହିଁ। ତୁମେ ବ୍ରତ ତପସ୍ୟା କଲେ ତୁମ ସବୁବେଳେ ଗୋଟେ ଲକ୍ଷ୍ୟ ରହିବ, ମୋର ବ୍ରତଟା କେବେ ପୂର୍ଣ୍ଣ ହବ। ତୁମେ ତୁମେ ନିର୍ଜଳା ଏକାଦଶୀ କରେ, ମୋର କ'ଣ କ'ଣ ବ୍ରତ ରହୁଛି, ମୋର କେମିତି ପୂର୍ଣ୍ଣ ହେଇଯାଉ, ମୋର ମୋର ଉପବାସଟା ପୂର୍ଣ୍ଣ ହବାର ଅଛି, ସେଇଟା ଲକ୍ଷ୍ୟ। ଆଉ ଲକ୍ଷ୍ୟ କିଛି ରହିବନି, ତୁମ ଲକ୍ଷ୍ୟଟା ଆଉ ଅଲଗା ଉପରେ ବିଶେଷ ରହିବନି। ଟିକେ କଷ୍ଟ ହେଲା ମାନେ, ଗରମ ହେଲା ମାନେ, ତୁମେ କେମିତି ରାତିଟା ପାଉ, ସବୁ କରୁଛୁ ଆମେ ଜାଣିଛୁ ନା, ସବୁ ସେମିତି ଲକ୍ଷ୍ୟ ରହିବ। ଆଚାର୍ଯ୍ୟ ଏତେ ଷ୍ଟ୍ରିକ୍ଟ ପ୍ରିନ୍ସିପୁଲ ଦେଲେନି, ଠିକ୍ ଅଛି, ତୁମେ ଯେତେ ମିନିମାଇଜ୍ କରିପାରୁଛ କରିପାର, କିନ୍ତୁ ଭଜନଟା ମୁଖ୍ୟ, ଭଜନଟା ମୁଖ୍ୟ, ସେବାଟା ମୁଖ୍ୟ। ତୁମ ସେବା, ତୁମ ଭଜନ, ତାପରେ ଧ୍ୟାନ ଦିଅ, ସଂଯମତାଟାକୁ ଜଣେ ଭଜନଟା ବଢ଼େଇଲେ ତାର ସ୍ୱାଭାବିକ ସଂଯମତା ଆସିବ। ଯଦି ଭଜନଟା ଆମର ନ ବଢ଼ି ପାରିଲା, ସେବା ହବଟା ନ ବଢ଼ି ପାରିଲା, ସ୍ୱୟଂ ସଂଯମତା କେବେ ଆସିପାରିବନି। ଇନ୍ଦ୍ରମାନଙ୍କୁ ସଂଯମ କରିବା ଏଟା ଗୋଟେ ଛୋଟ ଜିନିଷ ନୁହେଁ। ଯୋଗୀମାନେ କ'ଣ କରନ୍ତି, ଆଉ ସମଗ୍ର ଜୀବନଟାକୁ ଦିଅନ୍ତି ଗୋଟିଏ ଜିନିଷ ପାଇଁ, କ'ଣ କ'ଣ ପାଇଁ, ବିବାହ ପୂର୍ଣ୍ଣ। ଯୋଉ ଯୋଗୀମାନେ ସବୁ ଏତେ ବଡ ବଡ ହିମାଳୟରେ ଜଳ ପାନ କରୁଥିଲେ, ଫଳମୂଳ ଖାଉଥିଲେ, ଚିନ୍ତା କରିବେ ଦେଖ ଭଗବାନ ଆମକୁ କେମିତି ବଞ୍ଚିକି ରଖିଛନ୍ତି, ଗୋଟେ ସେକେଣ୍ଡ ତୁମେ ଟାଣିକି କୁଆଡେ ପଳେଇବ ଯାଇକି କହିବ ଆଇ ପିଢ଼ିବା ଅଛି, ଛୋଟ କାମ ନା କଣ? ଗୋଟେ ଇନ୍ଦ୍ରିୟଟାକୁ ସଂଯମ କରି ରଖିବା ଛୋଟ ବୋଲି କାହିଁକି ଭଗବାନ କହିଲେ ଇନ୍ଦ୍ରାଣୀ ପ୍ରମାଥନି ହରନ୍ତି ପ୍ରସଭମ ମନ, ଭଗବାନଙ୍କ ଶବ୍ଦ ଏଇଟା ଇନ୍ଦ୍ରିୟାଣୀ ଇନ୍ଦ୍ରିୟ ମାନ ମନ୍ଥନକାରୀ, ଯଦି ମାନେ କୋଉଠି ରହିବେ ଜଙ୍ଗଲ ରହିବେ, ନାରୀକୁ ଦର୍ଶନ କରିବେ ନା, ଏକାନ୍ତ ରହିବେ, ଫଳମୂଳ ଖାଇବେ, ମିଠା ଛାଡ ପାୟସ ଛାଡ ସେ କଣ ପନିର ଛାଡ ପକୋଡା ଛାଡ, ସେ ଜୀବନ ଚୁଲି ବି ଲଗାନ୍ତି, ଶସ୍ୟ କଣ ଖାଉଥିଲେ ଜୀବନ ଜରୁରୀ ଶସ୍ୟ ନାହିଁ ଫଳ ଖାଉଥିଲେ, ସେ ଫଳ ଗୁଡା କେତେ ଦିନ ଖାଇ ରହିବ, ଫଳକୁ ଗଙ୍ଗା ଜଳ ସେ ଖାଇବେ, ଆଜି ବି ନାହାନ୍ତି ସେ ଫଳାରେ ଭାବ ନାହାନ୍ତି ସେ ଫଳ ଫଳ ଖାଇବେ, ଇଏ ଫଳାରେ ବାବାଙ୍କର ଏତେ ତୁମେ ମାର୍କେଟ ଯାଇ ଫଳ ନେଇଆସ, ସେତେବେଳେ କଣ ଯେଉଁ ସିଜିନ୍ରେ ଯେଉଁ ଫଳ ସବୁବେଳେ କଣ ଆପଲ ଖାଇପାରିବ, ତୁମେ ବର୍ତ୍ତମାନ ଯେଉଁଟା ଖାଇବା ପାଇଁ ଚାହିଁବ ବର୍ତ୍ତମାନ ମିଳିଯିବ, ସେତେବେଳେ ସେମିତି ନାହିଁ, ଜଙ୍ଗଲ ରହୁଥିଲେ ଆମ୍ବ ସିଜିନ୍ରେ ଆମ୍ବ ଖାଇବେ, ପଣସ ସିଜିନ୍ରେ ପଣସ ଖାଇବେ, ଅଲଗା ସିମରେ କନ୍ଦମୂଳ ଖାଇବେ, ଏତେ କଠୋର ତପସ୍ୟା କରିଥିଲେ କହିଲେ ଗୋଟେ ଜିନିଷ ପାଇଁ, କଣ ପାଇଁ ବିବାହ ହବୁନୁ ନାରୀ ସହିତ ରହିବୁନୁ, ଭଗବାନଙ୍କ ପାଖରେ ମନଟା ଲଗେଇବୁ, କେବଳ ଆଗେ ଇନ୍ଦ୍ରିୟଟା ସଂଯମ କରିବୁ, ସେମାନେ ଫେଲେଇ ଯାଉଥିଲେ, ଆଉ ଆମେ ସବୁ ପ୍ରକାର ଜିନିଷ ଖାନା ପିନା ସବୁ ଜିନିଷ କରିକି ଆମକୁ ଏତେ ଆଶା ନେଇଯିବୁ, ଯେତିକି ଦିନ ଆମେ ବଞ୍ଚିଗଲେଣି କେବଳ ଗୁରୁକୃଷ୍ଣଙ୍କ ତୟାରୁ ଭଗବାନଙ୍କ ଇନ୍ଦ୍ରିୟ ମାନେ ବହୁତ ବଳବାନ, ତେଣୁ ଏଇ ଯୋଉ ବ୍ରତ ତପସ୍ୟା ଆମେ ସବୁ କରୁଛେ, ଯୁବ ଗୋଷ୍ଠୀ ସେମାନେ ଲେଖିଲେ ତାର ଲକ୍ଷ୍ୟ ରହିଲା ଭଜନଟା ବଢେଇବା, ଭଜନଟା ବଢେଇବା, ଭଜନ ପ୍ରତି ସ୍ପୃହଟା ବଢେଇବା, ଆଉ ବ୍ରତ ତପସ୍ୟାର ଲକ୍ଷ୍ୟଟା ନୁହେଁ ଯେ ଭୋଗଟା ସେଟା ତ୍ୟାଗଟା, ତ୍ୟାଗ କଲେ ମନଟା ଗୋଟେ ଖୁସି ହେଇଯାଏ ମୁଁ ଏଇଟା କଲି, ଏ ଲୋକ ଦେଖୁନା ଯୋଉଦିନ ଉପାସ କରିଥିବେ ଆଜ୍ଞା ମୁଁ ଉପାସଟା କରିଦେବି, ମଣିଷକୁ ତ୍ୟାଗଟା ସୁଖ ଦିଏ, ଜଣେ ଆମିଷ ଛାଡ଼ିଦେଇ ସେ କଣ କହୁଛି ଆଜ୍ଞା ମୁଁ ଆମିଷ ଖାଏନି, ସେ ତ୍ୟାଗ ତ୍ୟାଗ ଯିଏ କରିଦେବ ତା ଖୁସି ଲାଗିବ, ସେ ଖୁସିଟାର କିଛି ସେଟା ତା ଭକ୍ତିର ତା ସହିତ ସମ୍ପର୍କ କିଛି ନାହିଁ, ଭକ୍ତି ସ୍ୱତନ୍ତ୍ର ବସ୍ତୁ, ବିଶେଷ କରି ଆମ ପଥରେ ଆମେ ତ୍ୟାଗ କରିବା ଏଟା ତ ଆମର ସାଧାରଣତଃ ପାପଟା ତ୍ୟାଗ କଲେ ଗୋଟେ ବଡ କଥାଟା କଣ କଲା, ଆମିଷ ନ ଖାଇବା ପିଆଜ ରସୁଣ ନ ଖାଇବା ଏଥିରୁ କଣ ହେଉଛି, ମାଙ୍କଡ଼ ବି ଖାଉନି ତାର ଅସୁବିଧା କଣ, କେତେ ପଶୁ ପକ୍ଷୀ ଅଛନ୍ତି ସେ ବି ଖାଉନାହାନ୍ତି, ସେଥିରୁ କଣ ଅଛି, ଭକ୍ତିଟା ବଡ ସେବାଟା ବଡ, ତ୍ୟାଗ ସହିତ ତ୍ୟାଗ କଲେ ଏତିକି ମନଟା ଗୋଟେ ଖୁସି ରହେ ଆନନ୍ଦ ରହେ, ଅନ୍ୟମାନଙ୍କ ଦ୍ୱାରା ତୁମେ ପ୍ରଶଂସା ପାଇବ, ଆଉ ମନ ତୁମକୁ ଗୋଟେ ସପୋର୍ଟ ଦବ ମନ, କିନ୍ତୁ ଏଇ ତ୍ୟାଗ ଭାବଟା ଗୋଟେ ଭୟଙ୍କର ହେଇଯାଏ, ସବୁବେଳେ ତୁମେ କଣ ଚାହିଁବ ମୋର ତ୍ୟାଗର ନିଦର୍ଶନକୁ ମୁଁ ଜଗତରେ ଦେଖେଇବି, ସେତେବେଳେ ତୁମେ ଆଉ ସେବା କରିପାରିବ ନା, ସେବା କରିପାରିବ ସେଇ ଜିନିଷଟା ବାଧା ପାଇଲା, ତ୍ୟାଗଟା ସେଥିପାଇଁ ବଡ ଜିନିଷ ନାହିଁ, ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସେତେବେଳେ ତ୍ୟାଗ ଧର୍ମକୁ ଛାଡ଼ିବାକୁ କହିଛି, ତୁମେ ଗୋଟେ ଧର୍ମ ରଖିପାରିବନି ଯେ ମୁଁ ଏତିକି ବ୍ରତ କରୁଛି ମୁଁ ଏ ତପସ୍ୟା କରୁଛି ମୁଁ ଏଟା କରିପାରିବି ନାହିଁ, ସେ ଧର୍ମ ନାହିଁ, ସବୁ ଧର୍ମ ଛାଡ଼ିଲେ ତ୍ୟାଗ ଧର୍ମ କେତେବେଳେ ଛାଡ଼ିବ, ଶରଣ ତୁମେ ତାହେଲେ ଜଣଙ୍କର ଗଲା, ଆଉ ତୁମର କଣ ରହିଲା, ତୁମର ଧର୍ମ କଣ, ତୁମେ କିଛି ରହିପାରିବନି, ବହୁତ ହାଷ୍ଟ କଥା ଏ ପ୍ରେମ କଥା ନାହିଁ, ଏ ବହୁତ ବଡ ସୁଖମ ଜିନିଷ, ଗୋଟେ ଜୀବ ଶରଣାଗତ ନହେଲେ ସେ ବୁଝିପାରିବେନି, ପୂର୍ଣ୍ଣ ଭଗବାନଙ୍କ ଇଚ୍ଛାରେ ଭଗବାନଙ୍କ ପ୍ରାର୍ଥନା, ଭଗବାନ ଗୁରୁଦେବ କାଲି ସେ କଥା କହୁଥିଲେ, ଆରେ ତୁମେ କୃଷ୍ଣଙ୍କୁ ନ କାନ୍ଦିଲେ ଆଜି ତ ପଡ଼ୁଥିଲେ, ଆଉ ଗୁରୁଦେବ କହିଲେ କୃଷ୍ଣଙ୍କୁ ତୁମେ ନ କାନ୍ଦିଲେ ତୁମେ କଣ କୃଷ୍ଣଙ୍କୁ ପାଇବ, କଣ କୃଷ୍ଣଙ୍କୁ ତୁମେ କଣ କୃଷ୍ଣଙ୍କୁ ଜଣେଇବ କଣ, କୃଷ୍ଣ ମୋତେ ମାୟା ବହୁତ ଦିନରୁ କଷ୍ଟ ଦେଉଛି, କୃଷ୍ଣ କାହିଁକି ତୁମ ପ୍ରାର୍ଥନା ଶୁଣିବେ, କୃଷ୍ଣ ତୁମ ପ୍ରାର୍ଥନା ଶୁଣିବେନି, ତୁମେ ଯାଅ ଗୁରୁଦେବ କହୁଛି କୃଷ୍ଣ କୋଉଠି ଅଛନ୍ତି ମୁଁ କେଉଁଠି ପ୍ରାର୍ଥନା କରିବି, ଜଣେ ପ୍ରଶ୍ନ କରିବ, ମନ୍ଦିର ଅଛନ୍ତି ବିଗ୍ରହ ରୂପରେ ଅଛନ୍ତି, ଯାହା ତାଙ୍କ ଆଗରେ ତାଙ୍କୁ କୁହ ସକାଳେ ପ୍ରଭୁ ମାୟାରେ ପଡିଛି, ମାୟା ମୋତେ ଅନାଦି କାଳରୁ ଆପଣ କଣ ମୋତେ ଉଦ୍ଧାର କରିବେନି, ଆମ ଅନ୍ତରେ ଯେତେ ପର୍ଯ୍ୟନ୍ତ ଏଭଳି ଗମ୍ଭୀର ପ୍ରାର୍ଥନା ନ ଆସିବ ଭଗବାନ କେବେ ହେଲେ ଆମକୁ ସୁଯୋଗ ଦେବେନି, ଶକ୍ତି ଦେବେନି, ସଦଗୁରୁଙ୍କର ଦ୍ୱାରା ଆମ ପାଖକୁ ଶକ୍ତିରେ ଆସିକି ପହଞ୍ଚି ପାରିବ ନାହିଁ, ଆମର ଲକ୍ଷ୍ୟ ତ୍ୟାଗ ଧର୍ମ ନୁହେଁ ଭୋଗ ଧର୍ମ ନୁହେଁ, ଗୋପୀମାନେ ସବୁ ତ୍ୟାଗ କରିକି ଆସିଥିଲେ ଆଉ ଚାହୁଁନଥିଲେ ଯିବା ପାଇଁ, କିନ୍ତୁ ଗଲେ କାହିଁକି, ଭବିଷ୍ୟତରେ ସେବାର ସୁଯୋଗ ମୋତେ ଆମକୁ ମିଳିବ, ଯୋଉଟା ଲଜ୍ଜାଟାକୁ ତ୍ୟାଗ କରିବା ପାଇଁ ଚାହୁଁନଥିଲେ ବର୍ତ୍ତମାନ ଲଜ୍ଜାଟାକୁ ତ୍ୟାଗ କରିଦେଲେ, ତ୍ୟାଗ ଧର୍ମଠାରେ ତା ରଖୁଥିଲେ ନା ଆମେ ଆମେ ଗୋଟେ ଲଜ୍ଜାଟାକୁ କଣ ତ୍ୟାଗ କରିବୁ, ଭଗବାନ କହିଲେ ତାକୁ ବି ତ୍ୟାଗ କର, ଆଜି କେତେ ଗୋଟେ ସୁଯୋଗ ପାଇଲେ ଭଗବାନଙ୍କର ଚରଣ କମଳ ପାଇଲେ, ଇଏ ବହୁତ ଉନ୍ନତ ବିଚାରଧାରାର କଥା, ଏଠି ଲୌକିକ ଧର୍ମ କିଛି ଲାଗିପାରିବନି କୃଷ୍ଣ ପ୍ରେମରେ କୃଷ୍ଣ ଭକ୍ତିରେ, ତେଣୁ ସେମାନେ କଲେ ଆମର ସବୁ ଜିନିଷ କାଟି ଦିଆହେଇଛି, ଯଦି ଆମର ମାନେ ଆଚାର୍ଯ୍ୟଙ୍କ ନିୟମ ହିସାବରେ ଯିବାକୁ ପଡିବ, ସମ୍ପୂର୍ଣ୍ଣ ଏକ ଆନୁଗତ୍ୟ ପୂର୍ଣ୍ଣ ଜୀବନ ତୁମ ଗତି କରିବାକୁ ପଡିବ। ତୁମର ପରମାର୍ଥ ଉନ୍ନତି ବିଷୟରେ ତୁମେ ବି ଚିନ୍ତା କରିପାରିବନି, କାରଣ ତୁମେ ଯଦି ପରମାର୍ଥ ଉନ୍ନତି ବିଷୟରେ ଚିନ୍ତା କରିକି ତୁମେ ସାଧନ କରିକି କିଛି ପାଇଗଲ, ତାହେଲେ ଭକ୍ତିଟା ତୁମର ଅଧୀନ ହେଇଗଲା, ସାଧନ ଅଧୀନ ହେଇଗଲା। ଭକ୍ତି ହେଉଛି ସ୍ୱତନ୍ତ୍ର, ସେ ଅହେତୁ କି ଭକ୍ତି ଭକ୍ତିଆ ସଞ୍ଜାୟତେ ଭକ୍ତିଆ, ଭକ୍ତି ହିଁ ଭକ୍ତି ତିଆରି କରିବ, ଆଉ କି କରିପାରିବ? ଏ ନ୍ୟାୟ ଏକାଦଶ କନ୍ଦର ଦେଇ ଜିନିଷ କରିବା କିଏ ତିଆରି କରିବ ଭକ୍ତି? ସେଥିପାଇଁ ପ୍ରଭୁପାଦ ଲେଖିଥିଲେ ନା, ଭକ୍ତ ଭକ୍ତି ଭଗବାନ ନଟ୍ ବିଲଙ୍ଗ୍ସ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ। ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତି ଆଉ ଭଗବାନ, ସେ ଏ ଜଗତର ନୁହଁ, ଆମେ ଏ ଜଗତର। ତାହେଲେ ଆମେ ଏ ଜଗତର ଲୋକ, ଶୁଦ୍ଧ ଆମେ ଭଜନ ସାଧନ କରି ଭକ୍ତି କେମିତି ପାଇବା? ପ୍ରଶ୍ନ ଆସିବ, ସେ ଜଗତର ଜିନିଷ ହେବେ। ସେଥିପାଇଁ ଆମର ଯେତେ ପ୍ରକାର ସାଧନ ଚେଷ୍ଟା ରହିବ, ଯାହା ସବୁ ରହିବ, ଭକ୍ତି ପାଇଥିବା ଲୋକ ଗୁରୁ ଯିଏ ଭକ୍ତି ପାଇଛନ୍ତି, ତାଙ୍କର ନିର୍ଦ୍ଦେଶରେ ଗଲେ ହିଁ ଆମ ଭଜନ ସାଧନା ହବ। ସେଥିରେ ଶକ୍ତି ରହିଛି, ଆନୁଗତ୍ୟ ବିହୀନ ଭଜନ ସାଧନରେ ଶକ୍ତି ନାହିଁ, ଶକ୍ତି ହବନି, ଭକ୍ତିଟା ଆସିବନି, ଭକ୍ତି ଶକ୍ତିଟା ଆସିବନି। ସୂକ୍ଷ୍ମ ଜିନିଷ ଗୌଡ଼ୀୟ ପରମ୍ପରାରେ ଯୋଉ ତତ୍ତ୍ୱ ରହିଛି, ସୂକ୍ଷ୍ମ ତତ୍ତ୍ୱ, ଆମେ ଗୋଟେ ସାଇଡ୍ ତତ୍ତ୍ୱକୁ ଟାଣି ନେଇ ପଳେଇଲେ ହବନି। ଆମେ ନାମ ଗଲେ ସମ୍ମିଳିବ, ମୋତେ ହରେ କୃଷ୍ଣ ମହନ୍ତ ମହାପ୍ରଭୁ କହିଛନ୍ତି ନାମ ଗଲେ ତୁମକୁ ସମ୍ମିଳିବ, ନାମ ତତ୍ତ୍ୱ ଆଲୋଚନା ହବ, ତୁମେ ନାମ ଉପରେ ଦେଖିଥିବ ସବୁ ନାମ ଉପରେ ପଡ଼ିଯାଉଛି, ପଡ଼ୁଛି କି ନାହିଁ? ଯେମିତି ନାମର ଗୋଟିଏ ଶ୍ଳୋକ ସବୁଠୁ ବଡ ଶ୍ଳୋକ ଅଛି, କଣ ଅଛି? ହରେର ନାମ, ହରେର ନାମ, ହରେର ନାମ ହେଇବ କି ଭଲ ରହିଲେ ନା, କଲୁ ନାସ୍ତିବ ନାସ୍ତିବ, ନାମ ହିଁ ସବୁ ଦେବେ, ନାମ ସବୁ, ନାମ ଉପରେ ଯଦି ମହିମା ତୁମେ ଶୁଣିବ, ତୁମେ ନାମ ଆଡ଼କୁ, ଆରେ ନାମ ତ ସବୁ ଯିବ, ନାମ କରି ଆଚ୍ଛା। ଯଦି ଭଗବାନଙ୍କର କରୁଣାର ମହିମା ଶୁଣିବ, ସବୁଥିରେ ମହିମା ଅଛି, ଭାଗବତର ମହିମା ଶୁଣିବ, ତାହେଲେ କଣ ହବ? ରହସ୍ୟ କୋଉଠି ରହିଲା? ଗୁରୁଙ୍କ ମହିମା ଶୁଣିବ, ସବୁ ମହିମା ଶୁଣିବ, ପୁଣି ଗୋଟେ ଆଡ଼କୁ ପଳେଇ ଆସିବ, ରହସ୍ୟ ପ୍ରସାଦ ଭଗବତ ପ୍ରସାଦ, ସେଠି ପୁଣି ଅଟକି ରହିଲା। ଭାଗବତକୁ ପଳେଇ, ଭାଗବତ ନା ଏଭଳି କେତେ କେତେ ଶ୍ଳୋକ ଅଛନ୍ତି ନାହାନ୍ତି? କିରାତ ହୁଣାନ୍ଦ ପୁଲିନ୍ଦ ପୁଲକସା, ଭଗବାନ କହିଲେ ନା, ଅବୀର ଗୁହ୍ୟା ଜୀବନ ଖସାଦ, ଯିଏ ଯୋଉ ନିଚ ଜାତିର ଲୋକ ସିଏ ମୋର ଶରଣ ଗଲେ ସେ ଶୁଦ୍ଧ ହୋଇଯାଏ। ଆଚ୍ଛା, ଭଗବତ ଗୀତାରେ ଭଗବାନ କଣ କହିଥିଲେ? ସ୍ତ୍ରୀ ଅବଶ୍ୟସ୍ତା ଶୁଦ୍ରା ସ୍ତ୍ରୀ ବିଜାନ୍ତି ପରମାଙ୍ଗତ, ଭଗବାନଙ୍କ ଶରଣ, ତାହେଲେ ତୁମେ ଯାହାକୁ ଧରିବ ତାର ମହିମା ଅଛି। ସେ ନେଇ ସମସ୍ତ ଭକ୍ତି ଜୀବନ ସବୁଆଡେ ଟାଣିକି ଗୋଟେ ପକେଇ ଦଉଛନ୍ତି, ଯିଏ ଚାହିଁବେ ସେ ସେଆଡ଼େ ଟାଣି ନେଇ ପଳେଇବ, ଯିଏ ଚାହିଁବ ସେ ସେବାଡୁ ଟାଣି ନେଇ ପଳେଇଯିବ, ଯିଏ ଚାହିଁବ ନାମକୁ ଟାଣି ନେଇ ପଳେଇଯିବ, ଯିଏ ଚାହିଁବ ବିଗ୍ରହ ସେବାକୁ ନେଇଯିବ, ଯିଏ ଚାହିଁବ ନାମ ସଂକୀର୍ତ୍ତନକୁ ନେଇଯିବ, ସେ କହିବ ଏଇଠି ଗ୍ଲୋରି ଅଛି, ଏଇଥିରେ ହିଁ ଭଗବାନଙ୍କୁ ତୁମେ ପାଇବ। ଠିକ, ସେ ଯାହା ସତ୍ୟ, କିନ୍ତୁ ଆଚାର୍ଯ୍ୟମାନଙ୍କର ଯୋଉ ମତ, ଗୌଡ଼ୀୟ ସିଦ୍ଧାନ୍ତର ଯୋଉ ପ୍ରାଣ ରହିଛି, ସବୁ ଜିନିଷ ଯାହା ରହିଲା ତାଙ୍କର ସତ୍ୟ ଅଛି, ତୁମର କଣ ଅଛି? ଭାଗବତ ଯାହା କହିଲେ ସତ୍ୟ, ଗୀତା ଯାହା କହିଲେ ଅଭିଚେତ ସୁଦରାଚାର ଭୁଜତ, ସେ ସତ୍ୟ, ତାହେଲେ ଆମେ କଣ ସେଇ ସ୍ଥିତିରେ ଅଛେ କି? ଆମେ କଣ ସେଇ ସେଇ ଭଗବାନକୁ ଯାଇପାରୁଛେ କି? ନାମର ସେତିକି ମହିମା ଅଛି, ଆମେ କଣ ଶୁଦ୍ଧ ନାମ କରିପାରୁଛେ କି? ସବୁଥିରେ ମହିମା, ଯେଉଁ ଯେଉଁ ଗ୍ଲୋରି ତୁମେ ସବୁ ଶୁଣିବ, ବୈଷ୍ଣବ ସେବା, ବୈଷ୍ଣବ ସେବା ଆସିବ, ଏଣେ ଭକ୍ତମାନେ ଗୋଟେ କନଫ୍ୟୁଜନ୍ ପଡ଼ିଯାଉଛନ୍ତି ନା, ଆଉ ଭକ୍ତମାନେ ଶୁଣୁଛନ୍ତି ସବୁ କନଫ୍ୟୁଜନ୍ ପଡ଼ିଯାଉଛି। କାରଣ ଯୋଉ ସେମିନାର ସବୁ ହଉଛି, ଯୋଉ ସବୁ ଗୋଟେ ଗୋଟେ ସେମିନାର ଆମେ କରିବା, ଭକ୍ତିପୁର ତୁମେ ସେମିନାର କର, ଭକ୍ତିପୁର ଚର୍ଚ୍ଚା ଚାଲିଲା, ଗୁରୁ 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 ସେବା ଉପରେ ସେମିନାର କରିବ, ଗୁରୁ ସେବା ଉପରେ ଚାଲିଲା, ନାମ ଉପରେ କରିବ, ନାମ ଉପରେ ଚାଲିଲା, ସେମିନାର ଅଛି ନା, ମହାପ୍ରଭୁଙ୍କ ଉପରେ ମହାପ୍ରଭୁଙ୍କ ଉପରେ ଚାଲ, ଯିଏ ଯୋଉଟା ଶୁଣୁଛି ସେ ବିଚଳିତ ହେଇଯିବ ନା, ବିଚଳିତ ହେଇଯିବନି, କୋଉଟା କରିବି ମୁଁ, କନକ୍ଲୁଜନଟା କେଉଁଠି ରହିଲା? ସେ କନକ୍ଲୁଜନ ଡ୍ର କରିହବନି, ସେଇଟା ହେଉଛି ବଡ଼ ଜିନିଷ, କନକ୍ଲୁଜନଟାକୁ ଡ୍ର କରିବାଟା ସେଟା ହେଇପାରିବନି, ସେଇଟା ତ ମୋ ମୁଖ୍ୟ ଜିନିଷ ହବ। ସେ ସିଦ୍ଧାନ୍ତଟା ଯୋଉ ତାର ସିଦ୍ଧାନ୍ତର ଯୋଉ ରହିଲା, ଆଚ୍ଛା ସେମାନେ ସବୁଟା ଗୋଟିଏ ଜାଗାରେ ଆଣି ଡ୍ର କରିଦେଇଗଲେ, ଯେ ନାମ ସେବା, ଗୁରୁ ସେବା, ଗୁରୁଙ୍କର ଆନୁଗତ୍ୟର ସେବା କରିବାକୁ ପଡିବ, ଭଗବାନଙ୍କର ନାମ କରିବାକୁ, ବାସ୍ ଫିନିଶ। ଏବଂ ଏଇ ସିଦ୍ଧାନ୍ତଟାକୁ ଚୈତନ୍ୟ ମହାପ୍ରଭୁ ପୁରା ଚୈତନ୍ୟ ଚୈତନ୍ୟରେ ଦେଇଦେଲେ, ଆଉ ଆଉ କୁଆଡେ ଭଟକନି, ଗୁରୁ ସେବା ନାମ ସେବା ପରେ ଆଉ ଯାହା ସବୁ ପାରାଫାନ୍ୟ ରହିଲା ନା, ଏ ସବୁ ସେବା, ସବୁ ତତ୍ତ୍ୱ ଏ ଦୁଇଟାକୁ ସେବା ସାହାଯ୍ୟ କରିବ। ଯଦି ନ କରିପାରିଲା ତାହେଲେ ତୁମର ଆଉ ନାମ ପ୍ରେମ ହେଇପାରିବନି। ଯେମିତି ଆମେ କଥା ଶୁଣୁଛେ, ତାକୁ ଶୁଣୁଛେ ନା, କୋଉଥିପାଇଁ? ଏ ଭାଗବତ ଯୋଉ ଶ୍ରବଣ କରୁଛି କେଉଁଥି ପାଇଁ? ସେ ଦୁଇଟା କାର୍ଯ୍ୟ କରିବା ପାଇଁ। ଗୁରୁଙ୍କ ସେବା ମାନେ କଣ? ଭଗବାନଙ୍କର ସେବା। ଗୁରୁ ଗୁରୁ କଣ କହିବା? କଣ ଶହେଟା ଶିଷ୍ୟ କଣ ଗୁରୁଙ୍କର ଗୋଡକୁ ମୋଡିକି କଣ ତାଙ୍କୁ ଫାଲେରିଆ କରିଦେବେ, ପାରାଲିସିସ କରିଦେବେ? ହଜାର ହଜାର ଶିଷ୍ୟ ସେ କହିବେ ଆମେ ଗୁରୁ ସେବା କରିବୁ, ଆମେ ରୋଷେଇ କରିବୁ, ତାହେଲେ ହଜାର କିଲୋ ରୋଷେଇ, ଅଢେଇଶହ ଅଢେଇଶହ ଚାଳ ରୋଷେଇ ହେଲେ ଏଠି କଣ ଦଶ ଟଙ୍କା ଗୁରୁ ଖାଇବେ ନା କଣ? ଗୁରୁ ସେବା ମାନେ କଣ? ଗୁରୁ ଭଗବାନଙ୍କ ସେବାରେ ନିଯୁକ୍ତ କରିବେ, ପରମ୍ପରା ସେବାରେ ଗୁରୁ ନିଯୁକ୍ତ କରିବେ, ଗୁରୁ ସେବା। ଯାହା ଆମେ ଶ୍ରବଣ କରୁଛେ ଦୁଇଟା ସେବା ପାଇଁ, ଠିକ ସେ କିଭଳି ଗୁରୁଙ୍କ ଆନୁଗତ୍ୟରେ ସେବା କରିବା ଆଉ ଭଗବାନଙ୍କର ନାମ କରିବା, ଏଇଟା କନ୍କ୍ଲୁଜନ, ଏଇଟା ହେଉଛି ସିଦ୍ଧାନ୍ତ। ଯଦି ଆଲୋଚନା କରି ଦେଖାଯିବ ତୁଳସୀ ମହିମା ପଡିବ। ଆଜିକାଲି ସବୁ ହେଇଗଲାଣି ଦେଖୁନା ଏସବୁ ସମସ୍ତେ ତାଙ୍କ ତ ତୁଳସୀ ମହିମା, ତୁଳସୀ ମହିମା ଶୁଣିବ ତା ତୁମର କହିବା ମୁଁ ତୁଳସୀ ସେବା କରିବ, ଆଉ ଆମର କିଛି କରିବା ଦରକାର ନାହିଁ, ଆଉ କିଛି କରନି, ଏଇଟା ସବୁଠୁ ଶ୍ରେଷ୍ଠ। ସାର୍ ଯେ ନାମ ମହିମା ଶୁଣିବ ସେ କହିବ ନାମ ହଉଛି ଶ୍ରେଷ୍ଠ, ଯେ ଧାମ ମହିମା ଶୁଣିବ କୁଆଡେ ଯାଆନି, ବୃନ୍ଦାବନ ଥିବା ଜାଗା ନାହିଁ, ଏଇଠି ରହିଲେ ତୁମେ ମରିଗଲେ ବି ଏଠି କୃଷ୍ଣଙ୍କୁ ପାଇଯିବ, କରିବ କଣ ଯିବଟା ପାଗଳ ହେଇଯିବ। ବର୍ତ୍ତମାନ ଯେ କଣ ସିଦ୍ଧାନ୍ତଟାକୁ ଡ୍ର କରିପାରିବେନି, ବର୍ତ୍ତମାନ ବହୁତ କଥା ଶୁଣିବାକୁ ମିଳିଲା, ଆଗରୁ ଶାସ୍ତ୍ର ନଥିଲା, ଆମେ ତମେ ସବୁ ଆସିଥିବା ଗୋଟେ ଟେପ୍ ରେକର୍ଡିବି ନା, ଆମେ ଗୁରୁଙ୍କ ପାଖରୁ ଯାହା ଶୁଣିଛୁ ଶୁଣିଛୁ, ଆଉ କିଛି ଆମକୁ ଆଉ କିଛି କେହି ବୈଷ୍ଣବ କୋଉ ଗୋଟେ ଟେପ୍ ରେକର୍ଡ ମାରେ କେସେଟ ହେଲା ମୋବାଇଲ ଏ ଯୋଉ ଏଇଟା କିଛି ନଥିଲା, ତାହେଲେ ଗୁରୁ ମୁଖରୁ ଶୁଣା ହଉଥିଲା, ଆଉ କିଛି ନଥିଲା। ବର୍ତ୍ତମାନ କଣ ହଜାର କଥା, କାର୍ତ୍ତିକ କାର୍ତ୍ତିକ ଆସିବ, କାର୍ତ୍ତିକ ମାସ କଣ ଶୁଣିବ? କାର୍ତ୍ତିକ ମହିମା ସେଠି ଶୁଣ, ଆରେ ଏତେ କାର୍ତ୍ତିକ ମହିମା, କାର୍ତ୍ତିକରେ ତ ଏତେ ବଡ ମହିମା ଅଛି, ଏ କରିବ କଣ? ସେ ପାଗଳ ହେଇଯିବ, ପୁଣି ପୁରୁଷୋତ୍ତମ ମାସ ଆସିବ, ପୁରୁଷୋତ୍ତମ ମହିମା, ଖାଲି ମହିମା ଶୁଣି ଶୁଣି ସେ ପାଗଳ ହେଇଯିବ, ପୁଣି ଜଗନ୍ନାଥ ରଥଯାତ୍ରା ଆସିବ, ପୁଣି ଜଗନ୍ନାଥ କଥା ଚାଲିଲା, ଭାଗବତ ଆସିଲା, ଭାଗବତ ପୁଣି ଭାଗବତ ଆମର ସପ୍ତାହ ହେଲା, ଆମ ଭାଗବତ କଥା ହେଲା, ଭାଗବତ କଥା ଚାଲିଲା, ସେ ଭାଗବତ ଶୁଣି, ଭାଗବତରେ ଏତେ ବଡ଼ ଜିନିଷ ଅଛି, ସେ କରିବ କଣ? ସିଦ୍ଧାନ୍ତ ଏହା ନୁହେଁ, ସିଦ୍ଧାନ୍ତ ତୁମେ କେବେ ଜାଣିପାରିନି, ଗୌରାଙ୍ଗ ମହାପ୍ରଭୁଙ୍କର ଭକ୍ତ ଛଡ଼ା ତୁମେ ସିଦ୍ଧାନ୍ତ ଜାଣିପାରିବ, ଭଟକି ଯିବ। ଯିଏ କଣ କରୁଛନ୍ତି, ଯିଏ ଯେଉଁ ସ୍ଥିତିରେ ଅଛନ୍ତି, ଯାହାକୁ ଯୋଉଟା ଭଲ ଲାଗୁଛି, ସୁଇଟେବୁଲ ହଉଛି, ସିଏ ଭାବୁଛନ୍ତି କଣ ଏଇଟା ସମସ୍ତଙ୍କ ଏଇଟା କରିବା ଉଚିତ ନା? ସେଟା ନୁହେଁ, ଗୋଟିଏ କନକ୍ଲୁଜନ ଅଛି, ତୁମର ଅଧିକାର ସାର୍, ତୁମେ ଯୋଉଠୁ ବୃନ୍ଦାବନ ଅଛି ଠିକ ଅଛି, ବୃନ୍ଦାବନ ରୁହ, କିନ୍ତୁ ମନେ ରଖ ଧର୍ମ ଗୋଟିଏ, ତୁମେ ବୃନ୍ଦାବନ ରହିବା ଯାହା, ଆମେ ଓଡ଼ିଶାରେ ରହିବା ସେୟା, ଆମେ ଇଏ କୋଉଠି ବୈଷ୍ଣବ ତତ୍ତ୍ୱ, ତୁମେ ଯିଏ ଯୋଉ ସ୍ଥାନରେ ରହୁଛ ରୁହ, କିନ୍ତୁ ତତ୍ତ୍ୱ ଗୋଟିଏ, ତାପରେ କୃଷ୍ଣ ଭଜେ କରେ ଗୁରୁର ସେବା, ମାୟା ଜାଲେ ଛୁଟେ ପାଏ କୃଷ୍ଣର ଚରା, ଚୈତ୍ର ମହାପ୍ରଭୁ ସିଦ୍ଧାନ୍ତ। ସେନାନ୍ଦ୍ର ପଚାରିଲେ ନା ପ୍ରଭୁ କେମିତି ଗୋଟେ ଜୀବ ମାୟାରୁ ଉଦ୍ଧାର ପାଇ କୃଷ୍ଣଙ୍କ ଚରଣ ପାଇବ, ପୁରା କନ୍କ୍ଲୁଜନ, ତାତେ କୃଷ୍ଣ ଭଜେ କରେ ଗୁରୁର ସେବା, ଦୁଇଟା ନାମ ତ ନାମ ସେବା ଗୁରୁ ତୁମେ ସେଟା କୁହନ୍ତି। ଯେତେ ତୁମେ ଶାସ୍ତ୍ର ପଢ଼, ଅଧ୍ୟୟନ କର, ଶ୍ରଦ୍ଧା କର, ଯେତେ ମହିମା ଆଲୋଚନା କର, ଯାହା ସବୁ କର, ଏଇ ଏ ଦୁଇଟା ଜିନିଷ, ତାତେ କୃଷ୍ଣ ଭଜେ କରେ ଗୁରୁର ସେବା, କୃଷ୍ଣଙ୍କର ଭଜନ କରିବାକୁ ପଡିବ, ଗୁରୁଙ୍କର ସେବା କରିବାକୁ ପଡିବ। ମାୟା ଜାଲ ଛୁଟେ ପାଏ କୃଷ୍ଣର ଚରଣ, ମାୟା ଜାଲଟା ତା ଛୁଟକାର ପାଇଛି, ସେ କୃଷ୍ଣଙ୍କ ଚରଣ ପାଇଛି, ସରଳ ସିଦ୍ଧାନ୍ତ। ବହୁତ କିଛି ଆମେ ଶୁଣିବା ଠିକ ଅଛି, କିନ୍ତୁ ବହୁତ କିଛି ଶୁଣିକି ଦେଖି ଏଇ ଦୁଇଟା କନକ୍ଲୁଜନ ନ ଡ୍ର କରିପାରିଲେ ତାର କଣ ଅସୁବିଧା ହବ? ସନ୍ଦେହଟା ବଢିବ, ଏଇଟା ତ ବର୍ତ୍ତମାନ ହଉଛି ଆଉ, ଏଇଟା ହଉଛି ସବୁବେଳେ ମନେ ରଖିବା ଦରକାର। ଆମେ ଯାହା ଶ୍ରବଣ କରୁଛେ, ଯାହା କୀର୍ତ୍ତନ କରୁଛେ, କୀର୍ତ୍ତନ ମାନେ ଯାହା କହୁଛେ, ହରିକଥା କହୁଛେ, ଏ ସବୁ ଦୁଇଟା ଜିନିଷ ପାଇଁ ସୁସ୍ଥ ଭାବରେ ନାମ ସଂକୀର୍ତ୍ତନ, ନାମ କୀର୍ତ୍ତନ, ନାମ ଜପ, ନିରପରାଧ ଭାବରେ ନାମ ଜପ କରିବାର ପ୍ରଚେଷ୍ଟା ଏବଂ ସୁସ୍ଥ ଭାବରେ ସେବା କରିବାର ପ୍ରଚେଷ୍ଟା, ଏଇଟା ଦୁଇଟା କନକ୍ଲୁଜନ। ଏଇ କନକ୍ଲୁଜନକୁ ଆମେ ପହଞ୍ଚି ନ ପାରିଲେ, ଏଇ କଣ କୁହାଯିବ ସିଦ୍ଧାନ୍ତରେ ଆମେ ପହଞ୍ଚି ନ ପାରିଲେ ସନ୍ଦେହ ଆସିଲା ହବନି ଭକ୍ତି। ମହାପ୍ରଭୁଙ୍କର ଶିକ୍ଷା ଯୋଉ ରହିଛି ନା, ତାର ସୂକ୍ଷ୍ମ ରହସ୍ୟ ସବୁ ରହିଯାଇଛି, ଆଉ ସେଇଟାକୁ ପରିପୁଷ୍ଟ ହେଇଗଲା ଆଚାର୍ଯ୍ୟମାନେ ଆସିକି ପୁରା ଜିନିଷ କୃପଦ ଆସିକି ପୁରା ପରିପୁଷ୍ଟ କରିଦେଲେ, ଜ୍ୟେଷ୍ଠ ପ୍ରସାଦ ଗୁରୁବାଷ୍ଟକ ଲେଖିଥିଲେ, ଜ୍ୟେଷ୍ଠ ପ୍ରସାଦ ଭଗବତ ପ୍ରସାଦ, ଆଉ ସେଇ ସିଦ୍ଧାନ୍ତ ଗୋଟେ ଭାଗବତ ରାଣୀ ସପ୍ତମସ୍କୃତ ନାରଦ ମୁନି କହିଥିଲେ, ଜ୍ୟେଷ୍ଠ ସାକ୍ଷାତ ଭଗବତୀ ଜ୍ଞାନ ଦୀପପ୍ରଦ ଗୁରୁ ତସ୍ୟ ଅସଦ୍ୟ ମୃତମ ତସ୍ୟ କୌଞ୍ଜର ଶୌଚବତ୍, ସାକ୍ଷାତ ଜ୍ଞାନ ପ୍ରଦାନ କରନ୍ତି ଯୋଉ ଗୁରୁଙ୍କୁ ଯିଏ ମର୍ତ୍ତ୍ୟ ବୁଦ୍ଧି କରେ ତାର ସମସ୍ତ ପ୍ରକାର ଜ୍ଞାନ ହସ୍ତି ସ୍ନାନ ସଦୃଶ, ତା ପୂର୍ବ ଶ୍ଲୋକରେ ସବୁ କହିଲେ, ଏତତ୍ ସର୍ବଂ ଗୁରୁ ଭକ୍ତିଆ ପୁରୁଷ ଅଞ୍ଜସା ଚେତ, ଯେତେ ଜୀବ ଜୀବନର ଅନର୍ଥ ରହିଛି ଏ ଭାଗବତ ସିଦ୍ଧାନ୍ତ ରହିଛି। ଯଦି କିଏ କହିବେ ଚୈତନ୍ୟ ମହାପ୍ରଭୁ ଆମେ କାହିଁକି ମାନିବୁ, ମହାପ୍ରଭୁ କହିଲେ ଗୁରୁ ସେବା ନାମ ସେବା, ତା ଧାମ କଥା କାହିଁକି କିଛି କହିଲେନି, କାହିଁ ଧାମ ତ ବୃନ୍ଦାବନ ଧାମରେ ଏତେ ବଡ ମହିମା ଅଛି, ରାଧାରାଣୀଙ୍କ ନାମରେ ଏତେ ବଡ ମହିମା ଅଛି, ଠିକ୍? ତେଣୁ ସିଦ୍ଧାନ୍ତକୁ ବୁଝିପାରିବେନି, ସିଦ୍ଧାନ୍ତକୁ ଜାଣିବା ଦରକାର। ଯେଉଁଠି ସେଭଳି ମହାତ୍ମା ରହିବେ ତାଙ୍କର ଆନୁଗତ୍ୟରେ, ଯିଏ ତାଙ୍କର ଚରଣ କମଳରେ ଯିଏ ସମର୍ପିତ ହେଇଯାଇଛି, ସିଏ ଯେଉଁଠି ଶ୍ରୀବିଗ୍ରହ ପ୍ରକାଶ କରିବେ ଶୁଦ୍ଧ ଭକ୍ତ, ଯେଉଁଠି ଶ୍ରୀ ବିଗ୍ରହ ପ୍ରକାଶ କରିବେ, ଯେଉଁଠି ଶୁଦ୍ଧ ଭକ୍ତଙ୍କର ବିଗ୍ରହ ରହିବେ, ତାଙ୍କ ପ୍ରୀତିପୂର୍ଣ୍ଣ ସେବା କରାଯିବ, ତାର ଭଗବାନ ଯେଉଁଠି ପ୍ରସନ୍ନ ରହିବେ ସେଠି କଣ ହବ? ବୃନ୍ଦାବନ। ସେଥିପାଇଁ ସେ ଲେଖିଦେଲେ କି ବୁଝିପାରନ୍ତିନି ଗୌଡ଼ି ସିଦ୍ଧାନ୍ତ କଣ ଧରିବା ସହଜ ନୁହେଁ, ସେଟା ଅନୁଭବର ଜିନିଷ ଗୁଡାକ ନା, ଏଟା କଣ ପଢିକି କହିବା ଜିନିଷ ନା, ଶୁଆ ଭଳିଆ କଣ ପଢିକି ତୁମେ କହିଦେଇପାରିବ ନା? କଣ ତୁମେ କହିଦିଅ, ତୋର ଅନୁଭବ କିଛି ଆସିବନି, କେଉଁଟା କେମିତି ଛନ୍ଦିକି ରଖା ହେଇଛି ସିଦ୍ଧାନ୍ତଟା କଣ? ତାଙ୍କର ଏଟା ଅନୁଭବର ଗୋଚରୀଭୂତ ହେଇଛି, ସେମାନେ ସବୁ ରଚନା କରିଛନ୍ତି। ଗୋଟେ ଯିଏ ଗ୍ରହଣ ଯେମିତି ସରଳ ପିଲାଟା, ଛୁଆଟା ଯେତେବେଳେ ଅ ମଡ଼େଇଲା, ସେ ପ୍ରଥମେ ପଚାରିଲା କି ଅ ମାନେ କଣ, କାହିଁକି ମୁଁ ମଡ଼େଇବି, ସେ କଣ ମାଷ୍ଟର କଥାଟା ମାନିଲା। ତାପରେ ବଢିଗଲା, ସେ ବୁଝିଦେଲା ଅର ଅର୍ଥଟା କଣ। ଆମର ଆଗେ ଆମେ ପ୍ରଥମେ ପଶୁ ପଶୁ ଆଗେ ଅଟାକୁ କାହିଁକି ଆମେ ଲେଖିବୁ ପ୍ରଶ୍ନ କରୁଛେ, ମୁଁ କାହିଁକି ଅ ଲେଖିବି, ତାହେଲେ ଆମେ କଣ ବୁଝିବା? ଆଗେ ତୁମେ ଅଟ ଲେଖ, ମଡ଼େଇ ଶିଖ ଆଗେ, ସେ କଣ କହୁଛି ଫଳା ନା କଣ କହୁଛି, ଆକାର ଅଶିକାର ଏସବୁ ଆଗେ କମ୍ପ୍ଲିଟ କରିସାର ତାପରେ ବୁଝିବ। ଆମର ତ କମ୍ପ୍ଲିଟ ନ, ପଶୁ ପଶୁ ଆଗେ ପଚାରିଲେ ହ୍ୱାଏ, ଏଇଟା କାହିଁ କରିବି, ସେଟା କାହିଁ କରିବି, ବହୁତ କଥା ଶୁଣିଲେ ନା, ବହୁ ବାକ୍ୟ ଚିତକ୍ଷୋଭ ହବ, ବହୁତ କଥା ଶୁଣିଲେ, ବହୁତ ପ୍ରକାର ଜିନିଷ ଶୁଣିଲେ, ଗୋଟେ ପ୍ରକାର ସାହାଯ୍ୟ ହେଲାନି, ଗୋଟେ ପ୍ରକାର ଯିଏ ଟିକେ ସ୍ଥିର ଚିତ୍ତ ନଥିବ ତାର ସନ୍ଦେହ ଗୁଡାକ ସବୁ ମନ ଭଟକି ଯିବ, ଆଉ ଶୁଣିଯିବ ଏଇଠି ମହିମା, ଏଠିକାର ମହିମା, ଖାଲି ମହିମା ମହିମା ଶୁଣୁ ଶୁଣୁ ତାର ତା ହୃଦୟରୁ ମହିମା ବି ପଳେଇବ, ସେ ମହିମା ଶୁଣି ଶୁଣି ଯିବ, ସେ ମହିମା ଅଲଗା ଭଳିଆ ସେ ହେଇଯିବ। ଆରେ ବାବା କନ୍କ୍ଲୁଜନ୍ ଡ୍ର କରିପାରିବନି ନା, ଦେଖୁନା ସାଧୁ ଯୋଉଠି ରହିବ ତୀର୍ଥ ହବ, ସାଧୁ କେମିତି ତୀର୍ଥ କରିପାରିବେ? ଯାହା ସାଧୁ ତାହା ତୀର୍ଥ ସ୍ଥିର କରି ନିଜ ଚିତ୍ତ ସାଧୁ ସଙ୍ଗ କର ନିରନ୍ତର। ଦେଶାନେ ବୈଷ୍ଣବ ନାହିଁ ସେ ସ୍ଥାନତେ ନାହିଁ ଯାଇ କିଲା ବାହାଣ୍ଟିଆ ଦୂର ଦେଶ, କଣ ଲାଭ ହଉଛି ସେଠି ଦୂର ଦେଶକୁ ଯିବା, ଖାଲି ଖାଲି ଦୂର ଦେଶକୁ ଯିବ ସେଠି ସାଧୁ ସଙ୍ଗ, କାରଣ ସାଧୁ ସଙ୍ଗ ନ ରହିଲେ, ସାଧୁ ନ ରହିଲେ ତୁମେ ସେଠି ଭକ୍ତିର ପ୍ରକାଶ ହେଇପାରିବନି, ତୁମକୁ କଣ ଲାଗିବ ସେଟା ଜଡ଼ ଜାଗା ବୋଲି ଲାଗିବ, ତୁମକୁ ଏଇଟା ଦେଖିପାରିବି। ସାଧୁ ରହିଗଲେ ସେ ସ୍ଥାନରେ କେମିତି ବୃନ୍ଦାବନ ହେଇଯିବ, ଯଦି ପ୍ରଶ୍ନ କରିଦେବ, ଏଇଟା ଲିଙ୍କ ହେଇକି ରହିଲା ଯେ ଆମେ ଧାମର ମହିମାଟା କେମିତି କାଟିଦେବା, ସେଟା ଭଗବାନଙ୍କ ଧାମ ନା, ଭଗବାନ ନିଜେ ଆସିଛନ୍ତି ସେଠି, ଧାମର ମହିମାଟା କଟାଯିବ, ଧାମର ମହିମା ହୃଦୟରେ ସେତିକି ଆମକୁ ସମ୍ମାନ ଦେବାକୁ ପଡିବ। କିନ୍ତୁ ସାଧୁ ଯେଉଁ ରହିଲେ ସେଠି, ସେ ଯେଉଁ ବିଗ୍ରହ ପ୍ରକାଶ କରିବେ ସେଠି କିଏ କିଏ ଆସିଲେ? କୃଷ୍ଣ ରହିଲେ, ତାଙ୍କର ବି ଅହରାତ୍ର ତାଙ୍କର ସେବା ଚାଲିଲା, ଭଗବାନ ସେଠି ପ୍ରସନ୍ନ ହେଇକି ରହିଲେ, ତାହେଲେ ଯେଉଁଠି ଭଗବାନ ପ୍ରସନ୍ନ ହେଲେ ସେଟା କଣ ହେଲା? ଭଗବାନ ଖୁସିରେ ରହିଲେ, ସେଟା ବୃନ୍ଦାବନ ହେଲା। ପ୍ରମାଣ କଣ? ପ୍ରମାଣ ତୁମକୁ ଦେବାକୁ ପଡିବ, ଆଚାର୍ଯ୍ୟ କେଉଁଠି କହିଛନ୍ତି ତୁମ ଭଗବାନ ସେଠି ପ୍ରସନ୍ନ ହେବେ ବୃନ୍ଦାବନ ବୋଲି? ସେ ଭକ୍ତିମା ଠାକୁର କହିଦେଲେ, ଯେ ଦିନ ଗୃହେ ଭଜନ ଦେଖି ଗୃହତେ ଗୋଲକ ଭାଏ, କେତେ ବଡ କଥା ସେ ଲେଖିଦେଇଗଲେ, ସେ ଛୋଟ କଥା ଲେଖିଦେଲେ ଘରଟାକୁ ଗୋଲକ ବୋଲି କହିଥିଲେ। କନ୍କ୍ଲୁଜନ୍ ଡ୍ର କରିପାରିବନି ବାପା ତୁମେ, ତୁମେ ସେ ବୁଦ୍ଧି ଆସିବନି, କଣ ଭଜନଟା ଗାଇଦବ ନା ଦେଖିଦେବ ତ ଭଜନଟା ଏଇଟା ବୋଲି, ଆଉ କନ୍କ୍ଲୁଡ଼ କାହିଁକି ସେଟା ଲେଖିଲେ ଆ ଧରିପାରିବ? ସେ ଆଚାର୍ଯ୍ୟଙ୍କର କୃପା ହେଲେ ତୁମେ ଧରିପାରିବ। ଆରେ ଭକ୍ତି ବହୁତ ମହାନ ପ୍ରଭୁ, କେତେ କୃଷ୍ଣ ପ୍ରେମ, କଣ ଗୋପୀମାନେ କଣ ଦେଖ, କେତେ ତ୍ୟାଗ କରି କୃଷ୍ଣଟାକୁ ନଚେଇଲା, ଆମେ କଣ ଭଗବାନ ପାଇପାରିବା? ସେ ଆଚାର୍ଯ୍ୟମାନେ ଯଦି କରୁଣା କରିବେ ତ ତାଙ୍କର କେତେବେଳେ ସେ ମରୁ ମରୁ ଲୋକ ଦେଖୁନା, ମରୁ 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 ସେ ଗୋଟେ ସାଲାଇନ୍ ଦେହରେ ଲାଗିଯିବ, ସେ ଦେଇ ବଞ୍ଚି ପଡ଼ିବ। ଧର ଗୋଟେ ଗୋଟେ ଲୋକ ସେ କାମ କରିଦିଏ, ସେ ଡକ୍ଟର ଗାରି ଆଶ୍ଚର୍ଯ୍ୟ ହେଲେ, ମରିଆ ଲୋକଟା ଏ ପଲ୍ସ ବନ୍ଦ ହେଇଗଲା କିନ୍ତୁ ପଳେଇଲେଣି, ସେଭଳିଆ ଗୋଟେ ଜୀବ ପୁରା ଶେଷ ଅବସ୍ଥାରେ ବି ଭଗବାନଙ୍କର ଯଦି ଆଚାର୍ଯ୍ୟଙ୍କର କୃପା ଟିକେ ମିଳିଗଲା, ସେ ଟିକେ ପାଇଯିବ, ଯଦି ଚିନ୍ତନ ଆସିଯିବ ଭଗବାନଙ୍କର, ନହେଲେ ଏତେ ଛୋଟ ଜିନିଷ ନା, ବହୁତ ବଡ଼। ଆଚ୍ଛା ଦେଖୁନା କଣ ଲେଖିଲେ ସିଏ, ଯଦି ନା ଗୃହେ ଭଜନ ଦେଖି ଗୃହେତେ କୋଲକ ଭାଏ, ଆମକୁ କାହାକୁ ମାନିବୁ, ଭକ୍ତିମ ଠାକୁର ମାନିବୁ ନା, ଆଉ ଆମେ ଆଚାର୍ଯ୍ୟଙ୍କୁ ମାନିବୁ ନା, ଆଉ ସପ୍ତମ ଗୋସ୍ୱାଇଙ୍କୁ ମାନିବୁ ନା, ଆଉ ସପ୍ତମ ଗୋସ୍ୱାଇଙ୍କୁ ମାନିବୁ ନା? ଆରେ ସିଏ କଣ ବୃନ୍ଦାବନ ବିଷୟରେ ରଚନା କରିନାହାନ୍ତି? ବୃନ୍ଦାବନ ଧାମର ମହିମା କହିନାହାନ୍ତି? ବୃନ୍ଦାବନର ଭଜନ ସେ ରଖିନାହାନ୍ତି? କଣ ଲେଖିଲେ? ନା ତାଙ୍କର ସେଟା ନୁହେଁ, ସେଟା ନରୋତ୍ତମ ଦାସ ଆମର କୌରବ କବେ ଗୌରବ ବନେ, ସେଥିରେ ଲେଖିଲେନି ଗୌରବ ବ୍ରଜ ବନେ ଭେଦ ନା ଦେଖିବ ହଇବ ବରଜ ବାସୀ। ତାଙ୍କର ଲାଳସା କଣ ଥିଲା କହ, କୁହ, ଗୌରବନ ଆଉ ବ୍ରଜ, ଗୌରମଣ୍ଡଳ ଆଉ ପ୍ରଜାମଣ୍ଡଳ, ଗୌରଜନ ଆଉ ବ୍ରଜଜନ ତାଙ୍କ ଭିତରେ ଭେଦ ଦେଖିବନି। ଧାମର ସ୍ୱରୂପ ସ୍ପୁରିବେ ନୟନ ହୈବ ରାଧାର ଦାସୀ। ତାଙ୍କ ଇଚ୍ଛା କଣ? ବୃନ୍ଦାବନ ରହିବାର। ଆଚ୍ଛା ଏଠି କେମିତି ଭଜନ ଲାଗିଥିଲେ? ଯେଦିନ ଗୃହେ ଭଜନ ଦେଖି, ଘରେ ମନ୍ଦିର ଲେଖିଲେନି, ଯେଦିନ ଗୃହେ ଭଜନ ଦେଖି ଗୃହେତେ ଗୋଲକ ଭାଏ। ଗୃହରେ ଯଦି ଶୁଦ୍ଧ ନାମ ହେଇଗଲା ସେଦିନ ଆଜି ହଉଛନ୍ତି ଗୋଲକ, ଗୋଲକର ଧର୍ମ ଏଠି ପ୍ରତିଷ୍ଠା। ସେଥିପାଇଁ ଶୁଦ୍ଧ ଭକ୍ତ ଯୋଉଠୁ ରହିଛି ଶୁଦ୍ଧ ନାମ କରିବେ। ଭଗବାନଙ୍କର ସେବା ପ୍ରୀତି ପ୍ରୀତିପୂର୍ଣ୍ଣ ସେବା ରହିଲା, ଭଗବାନ ପ୍ରସନ୍ନ ହେଲେ, ଶୁଦ୍ଧ ନାମ ହେଲା, ତାହେଲେ ସେଠି କେଉଁ ଧର୍ମ ହେଲା? ଆରେ ଧାମ ବାସାର ଆଜି କୁହାଯାଇଛି ମଥୁରାବାସ, ତାର ମଥୁରାବାସ ହେଲେ ତ ସବୁ ବୈଷ୍ଣବ ମାନେ କହିଛନ୍ତି ପାଞ୍ଚଟା ଅଙ୍ଗ ଭିତରେ ମଥୁରାବାସ ଅଛି କି ନାହିଁ? ତାର ମଥୁରାରେ ମନ୍ଦିର କରିବାର ଥିଲା, ସବୁଆଡେ କିନ୍ତୁ ମନ୍ଦିର କରା। ତତ୍ଵଟା ରହିଛି, ତତ୍ଵଟା ଧରି ହବନି ଦେଶ, ତତ୍ଵଟା ଆସିପାଇଁ ଆମର ଗୋଟେ ସନ୍ଦେହ ଚାଲି ଆସୁଛି ବୈଷ୍ଣବ ଜିନିଷ ଉପରେ। ଗୋଟେ କଥା ସେ ପ୍ରଭୁ ତ ଏହା କହିଲେ ଏମିତି, ଏ ବୈଷ୍ଣବ ସେବା ଉପରେ କହିଲେନି, ଏମିତି ଉପରେ କହିଲେନି, ସେ ନାମ ଉପରେ କହିଲେନି, ସେ କି କି ତାର ଡରି କହିବେ ବୈଷ୍ଣବ ଅପରାଧ ମୋର ହଉଛି, ମୁହଁରେ ଏକୁଟିଆ ରହିକି ଭଜନ କରିବି, କାହା କଥା ତ ଶୁଣିବେ, ସିଏ କନ୍କ୍ଲୁଜନ ସେ ଡ୍ର କରିପାରିବେନି। ଏଟା ଗୋଟେ ସରଳ ଜିନିଷ, ପୁରା ସରଳ। ତୁମେ ଗୁରୁଙ୍କର ଚରଣରେ ସମର୍ପିତ ହେଇଯାଅ, ଭଗବାନଙ୍କୁ ପ୍ରାର୍ଥନା କର ମୋର କାହା ଦ୍ଵାରା କଲ୍ୟାଣ ହବ, ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁଙ୍କର କରୁଣାରୁ, ଗୁରୁ ବୈଷ୍ଣବଙ୍କର ଆଚାର୍ଯ୍ୟମାନଙ୍କର ପୂର୍ବାଚାର୍ଯ୍ୟମାନଙ୍କ କରୁଣାରୁ ତୁମେ ସେଭଳି ସାଧୁଙ୍କୁ ଭେଟିବ। ତାଙ୍କୁ ଭେଟିଲେ ତୁମର ଅନ୍ତରରେ ଆକର୍ଷଣ ଆସିବ ଏବଂ ତାଙ୍କର ଆନୁଗତ୍ୟରେ ତୁମେ ସେବା କରିବ। ଆଉ ତାଙ୍କର ସେବା, ଭଗବାନଙ୍କର ସେବା କରିବା ସମୟରେ ତାଙ୍କର ଆନୁଗତ୍ୟରେ ଯେଉଁ ଯେଉଁ ଭଜନର ବାଧା ଗୁଡ଼ିକ ସବୁ ଆସୁଛି ସେଗୁଡ଼ିକ ହରିକଥା ଶ୍ରବଣ ଆନୁଗତ୍ୟରେ ସେବା ଦ୍ଵାରା ସେଗୁଡ଼ିକ ସବୁ ଦୂର ହେଇଯାଏ। ଭଜନ ବିଘ୍ନ ରହିବ ନା? ଭଜନ ବିଘ୍ନ ଛାଡ଼ିଯିବ ଭାବୁଛ? ଭଜନ ବିଘ୍ନ କାହାର ହେଇଗଲା? ଭରତ ମହାରାଜ ସଂସାର ଛାଡ଼ି ଦେଇକି ଯାଇକି ଭାବସ୍ଥିତି ପାଖାପାଖି ଆସକ୍ତି କଣ ରହିଲା? ନିଷ୍ଠା, ରୁଚି, ଆସକ୍ତି, ଆସକ୍ତି ସ୍ତର ପାର ହେଇଯାଇଥିଲେ, ଭାବ ପାଖରେ ପହଞ୍ଚିବା ପହଞ୍ଚିବା ଥିଲେ, ବୁଝିଲେ ଭଜନ ବିଘ୍ନ ହେଇଗଲା। ଏଇଟା କଣ ଛୁଟିଆ ଯେ ଆମେ ଆମ ବଳରେ କିଛି କରିଦବା? ବୁଝିପାରୁନାହାନ୍ତି ସମସ୍ତେ, ସମସ୍ତେ କିଛି ବୁଝିପାରୁନାହାନ୍ତି। ସ୍ୱତନ୍ତ୍ର ଗୋଟେ ଜିନିଷ ହେଲା, ଆମେ ନିଜର ବିଚାରଧାରା ନିଜର ଏତେ ପ୍ରବଳ ରହିଛି ସେଇଟା ଆମକୁ ଖାଇଦେଲାଣି। ନିଜର ବିଚାରଧାରା କିଛି ଗୋଟେ ରହୁଛି ନା ଆମର, ଗୋଟେ ସମର୍ପଣ ହେଇଯାଅ, ଆଗେ ବଞ୍ଚିଯାଅ। ତୁମେ କହୁନ ଦେଖିବ, ଏଇ ଯେଉଁ ବର୍ଷା, ବର୍ତ୍ତମାନ ବର୍ଷାଟା ହଉନି, ଏ ବର୍ଷା, ଏଇ ବର୍ଷା ଏଇ ସାତ ଦିନ ଲାଗୁଥିଲା କି ହଉନଥିଲା, କାଲି ଟିକେ ବର୍ଷା ହେଲା। ସେ ଚାଷୀ ଗୁଡାକ ସେ କଣ କରୁଛନ୍ତି ମତେ କହିଲେ ଦେଖିବ, ସେ ମୁଁ କାଲି ଦେଖୁଥିଲି ସେ ଆସିକି ପାଣି ଛାଡ଼ୁଥିଲା ଟିକେ, ସେ ବି ସେଇ ଲୋକଟା ତଳା ପକେଇଛି ନା, ତା କଣ ବିଚାରଧାରା ସେ ଯୋଡ଼ିପାରିବ ମତେ କୁହ, ସେ କଣ କରିବ? ଆଚ୍ଛା ତଳାଟା ବି ବଢାଇ ଦବ, ତାପରେ ବିଚାରଧାରା କଣ ଯୋଡ଼ିବ ଯଦି ବର୍ଷା ନହେଲା? କୋରୁ ପାଣି ନେଇକି ଦେଇକି କଣ ଚାଷ କରିକି ଧାନ ଲଗେଇବ? ସେ ବିଚାରଧାରା କି ଯୋଡ଼ୁଛି? ସେ କଣ କରୁଛି? ଖାଲି ଗୋଟେ ଘଡ଼ ଘଡ଼ରେ ତା ମନ ଖୁସି, ବର୍ଷା ହବ ଟିକେ ବୋଧେ ଆଇଲାଣି, ରେଡିଓ ଗଣ୍ଡାଳିବ, ଟିଭି ଗଣ୍ଡାଳିବ, ଆକାଶକୁ ଦେଖିବ, ପିମ୍ପୁଡ଼ି ବୁଲିଲାଣି, କୁଆ ଗାଧେଇଲେଣି, ଏହା କଲାଣି, ସେଥିରେ ଗୋଟେ ଆଶା କରି ରହିଛି ନା। ଆମ ଜୀବନଟା ହଉଛି ସେୟା, ସେ କର୍ମ କରିଦେଉଛି ତାର ଆଶାରେ ରହିଛି। ଆମେ ସେଭଳି ସାଧୁଗୁରୁଙ୍କ ବୈଷ୍ଣବଙ୍କ ଆଚାର୍ଯ୍ୟରେ, ଆଚାର୍ଯ୍ୟଙ୍କ ଆନୁଗତ୍ୟରେ ସେବା କରିବା ଆଶାରେ ରହିଲା କେଉଁ ଦିନେ? ସେ ଲେଖିଦେଲେ ସେ କଥାଟା କାହାର ଭଜନ କବେ ହବେ ବୋଲ ସେ ଦିନ ଆମର ଭଗବତ ଦେଖୁନ, ସେ ଲେଖିଥିଲେ ସେ କଥା କବେ ହବେ ବୋଲ ସେ ଦିନ ଆମର ଅପରାଧ ଦେଖୁଛି ଅପରାଧ ନା ଛାଡ଼ି ନାହିଁ ଅପରାଧେ ଘୁଚି ଶୁଦ୍ଧ ନାମେ ରୁଚି ଛାଡ଼ିକି କହିଦେବ ମୁଁ କଣ ଭୁଲିଯାଇଛି ନା କଣ ଅପରାଧେ ଅପରାଧେ ଘୁଚି ଶୁଦ୍ଧ ନାମେ ରୁଚି କୃପା ବୋଲେ ହବ ନାମଟା ଶୁଣି କହିବ ଶୁଦ୍ଧ ନାମ ନାମ ମୁଁ କରିବି ମୋର ବସି ଏକୁଟିଆ ନାମ କରିବି ମୋ ନାମ ତ ମହିମା ଏ କଟିଯିବ ଗୋଟେ ପଦରେ କଟିଯିବ ବାପା ତୁମେ ଯୁଆଡେ ଯା ସେ ଦିଟା ଜିନିଷ ଛାଡ଼ିଲେ ହେଇପାରିବନି ନାମ ସେବା ଗୁରୁ ସେବା ଦେଖୁନ ଏଇଠି ଗୋଟେ ତୁମେ କହିବୁ ନାମ କରି ବସିକି ମୋର ମୁଁ କାହା ସାଙ୍ଗରେ ଝଗଡ଼ା କରିବିନି ମୋର ଅପରାଧ କରିବିନି ମୁଁ ସାଙ୍ଗେ ବେଶୀ ଲୋକ ସାଙ୍ଗ ରହିଲେ ମୋର ଝଗଡ଼ା ମଗଡ଼ା ହଉଛି ମୋର ଏକୁଟିଆ ବସିକି ନାମ କରିକି ମୋର ମାଗେଣୀ ରୁଟି ଦ୍ୱାରା ଆଣି ଖାଇଦେବି ହବନି ବାପା ହବନି ସେ ନାମଟା ପୁଣି ରହିଲା ଗୁରୁ କୃପା ଉପରେ ନିର୍ଭର କେମିତି ରହିଲା ଦେଖ ଏଇ କାଢ଼ ସେ ଭୋଜନ ଦେଖ କଣ ରହିଛି କଣ ଆରମ୍ଭଟା କବେ ହବେ ବୋଲ ସେଦିନ ଆମର କବେ ମୋର ସେଦିନ ହବେ କବେ ହବେ ବୋଲ ସେ ଅପରାଧ ଘୁଞ୍ଚି ଶୁଦ୍ଧ ନାମେ ରୁଚି ଅପରାଧଟା ଘୁଞ୍ଚିଲେ ତ ଶୁଦ୍ଧ ନାମ ହବ ଅପରାଧଟା କଣ ତ ମନରୁ ଘୁଞ୍ଚିବ ଅପରାଧଟା କେବେ ଘୁଞ୍ଚିବ ନାହିଁ ଅପରାଧ ତୁମେ ତ ଏକୁଟିଆ ରୁହ ଅନ୍ତର ଏକାକୀ ରୁହ କି ସଙ୍ଗରେ ରୁହ ସଙ୍ଗ ରହିଲେ କଣ ବେଶୀ ଅପରାଧ ଘୁଞ୍ଚି ଅଛି ଆଉ। ଏକାକି ରହିଲେ ନା ସଙ୍ଗରେ ରହିଲେ କଣ ହେବ, ଅପରାଧରେ ଧରା ପଡ଼ିଯାଏ। ସଙ୍ଗ ରହିଲେ କଣ ଅପରାଧରେ ନିଜକୁ ଡାଇରେକ୍ଟ ତୁମେ କହିଦେଉଛ ନା, ସେଠି କଣ ହଉଛି ବାଚିକ ଅପରାଧରେ ବେଶୀ ହଉଛି। ସଙ୍ଗରେ ତା କହିଦେଲେ ତା ମନର ଅପରାଧ ରହିଲା, ସେ କହିଦେଲେ ସିଏ ରାଗିଗଲା, ଏଟା ଧରିଦଉଛ, ସିଏ ଧରିଦେଲା ତୁମେ ଧରା ପଡ଼ିଗଲ, ଏଠି ଧରା ପଡ଼ୁଛ। ଏକାକି ରହିଲେ ମାନସିକ ଅପରାଧରେ ବେଶୀ ସବୁବେଳେ ଲାଗିଥିବ, ସମାନ ଫଳ। ଏଇଟା ବାଚିକ ଅପରାଧରେ କଣ, ବାଚିକ ଅପରାଧରେ ତୁମକୁ ଗୋଟେ ମାଡ ବାଜିଲା, ବୁଝିପାରିଲ କି ନାହିଁ। ବାଚିକ ଅପରାଧ ତୁମେ ତାର ଜଣକୁ କହିଦେଲ, ସେ ପ୍ରତି ଦୁଃଖୀ ହେଇଗଲା ନା, ଦୁଃଖୀ ହେଲେ କଣ ହେଲା, ତୁମ ପାଖ ପ୍ରତିକ୍ରିୟା ଦେଲେ ତୁମେ ଭୋଜନ କରିବ, ସେ ତାର ଯେତିକି ଦୁଃଖ ନେଇଛି ତୁମ ମନ ଭିତରେ ସେତିକି ଆସିବ, ଆଉ ଭୋଜନ କରିପାରିବ, ମନ ଭଟକିବ, ସେଠି ତୁମେ ସତର୍କ ହେଇପାରିବ। କିନ୍ତୁ ଏକାକି ରହିଲେ କଣ ହବ, ମାନସିକ ଅପରାଧ ଗୁଡା କରିବ, ଖାଲି ଦୋଷ ଅନ୍ୟର ଦୋଷ ଗୁଡା ଦେଖୁଥିବ, ଆଉ ନିଜେ ଜାଣିପାରୁନଥିବ ଯେ ମୋର ଅପରାଧ ହଉଛି। ମୁଁ ତ କାହା ସାଙ୍ଗରେ କିଛି କହୁନି, ମନ ସିଏ ଏମିତିକା, ସିଏ ସେମିତିକା, ସିଏ ସେମିତି, ସେଟା କଣ ହୁଏ ଭିତରେ, ବାଚିକ ହେଲାନି ମାନସିକଟା ରହିଲା, ଭିତରେ ତୁମର ସେଟା କାପଟ୍ୟ କୁଟନାଟି ଇଆଡକୁ ନେଇପଡ଼ିବ, ଭିତରେ ରହୁଛି ନା, ଏଟା ବାହାରୁ ନାହିଁ, ଜିନିଷଟା ବାହାରୁ ନାହିଁ। ଆପଣ ଗୋଟେ ଟେଣ୍ଡେନ୍ସି ରହିଛି ଯିଏ ସରଳ ସରଳ, ଯିଏ ସରଳ ସେ କାହିଁକି ତାର କରିବ, ଯିଏ ଅପରାଧ କରିବା ଲୋକ ସେ ଏକାଗ୍ର ହେଲେ କରିବନି, ଏକାଗ୍ର ହେଲେ ବାଚିକ କରିପାରିବନି, କଣ କୋଉଥିରେ କରିବ, ମାନସିକ ମାଳ ଧରି ସେ ଏମିତି କରୁଛନ୍ତି, ସେ ସେୟା କରୁଛନ୍ତି, ପଟର ଦେଇକି ସେ କର୍ମୀ ଲୋକ ଆଗରେ ଗପିବ, ଏଠି ବୈଷ୍ଣବ ଆଗରେ ଗପି ଦଉଛନ୍ତି, ବୈଷ୍ଣବ ସାର ଝଗଡ଼ା ହଉଛି, ଯାହାର ଅପରାଧ କରିବାର ଇଚ୍ଛା ଅଛି ସେ କର୍ମୀ ଲୋକ ବାବାଜୀ ମଟର ଇଏ କରୁଛନ୍ତି, ମୁଁ ମଟର ନଥିଲି, ଇଏ ହଉଥିଲା ତା ହଉଥିଲା, କରିବ ଛାଡ଼ିବେ, ଜୀବର ସ୍ୱଭାବଟା ସେ ଛାଡ଼ିପାରିବନି। କେତେବେଳେ ଶୁଦ୍ଧ ନାମ କଲେ ହବ, ଶୁଦ୍ଧ ନାମ କଲେ ଅପରାଧରେ ଘୁଚିବ, ଏଠି ଲେଖିଲେ ଆଗେ ଅପରାଧ ଘୁଚି ଶୁଦ୍ଧ ନାମେ ରୁଚି, ଅପରାଧରେ ଘୁଚିଲେ ଶୁଦ୍ଧ ନାମ ରୁଚି ହବ, ଅପରାଧରେ ଘୁଚିବ କେମିତି, ସେ କହିଲେ କୃପା ବଲେ ହେବେ ହୃଦୟ ସଞ୍ଚା, କୃପା ବଳଟା ଆସିଲେ ଏଇ ସେବା ଗୁରୁଙ୍କର ସେବା ନା ଆମର ସେବା ଦୁଇଟା କଣ୍ଟିନ୍ୟୁଅସ୍ ଚାଲିଥିବ। ପରସ୍ପର ଭିତରେ ସମ୍ବନ୍ଧଟା ସମ୍ବନ୍ଧଟା ରହିଲା, ଏଇଟାକୁ ବୁଝିବା ପାଇଁ ଏତେ କଣ ଖଟିବୁ, ଏତେ କଣ କାମ କରିବୁ, ଲୋକ ଏଇଟା କାମ ବୋଲି ଭାବୁଛନ୍ତି, ଆମେ ଭାଗବତ ପଢିବୁ, ଆମେ ଏମିତି କରିବୁ, ବାପା ଏକଦମ ବୋକା, ତୁମେ ସିଦ୍ଧାନ୍ତଟା ଦେଖ, ସିଦ୍ଧାନ୍ତ ନଥିବ ତୁମେ ହଇରାଣ ହେଇଯିବ, ତୁମ ମନ ସନ୍ତୋଷ ଆଗେ ପାଇପାରିବନି, କୃଷ୍ଣଙ୍କ ପାଇବା ବହୁତ ବଡ ଫ୍ୟାକ୍ଟ, ଆଗେ ଗୋଟେ କନଭିନ୍ସ ଫିଲୋସଫିରେ ମୁଁ ଗୋଟେ ବିଜନେସ ଜଣେ କରୁଛି, ଭାବିଲ ତୁମର କୋଉ ଡିଲର କୋଉ ସିମେଣ୍ଟ ଡବଲ ବୋଲୁ ଅଲ୍ଟ୍ରାଟେକ୍ ସିମେଣ୍ଟ ରହିଲା, ତୁମେ ଡିଲର, ଆଚ୍ଛା ତୁମର ମନରେ ତୁମେ ଡିଲର କତୁରୁ ଆଣିଲ, ଡିଲର କତୁରୁ ଜାଣିଲ ଚେକ୍ ଗୁଡା କାହାକୁ ଦଉଛ, ପୁରା କମ୍ପାନୀ କି କମ୍ପାନୀରୁ ମାଲ ଆସିଲା, ତୁମେ ଡିଲର ହେଲ, ତୁମର ଆଉ ଡବଲ ବୋଲ ଉପରେ ଅଲ୍ଟ୍ରାଟେକ୍ ଉପରେ କିଛି ଡାଉଟ୍ ଅଛି, ତୋର କିଛି ଡାଉଟ୍ ନାହିଁ, ତ ବୁଝିଦେଇଛ ମାଲ ପ୍ୟାକିଂ ହେଇକି ପୁରା ସେଠୁ ଟ୍ରକରେ ଲୋଡ୍ ହେଇକି ଡବଲ ବୋଲ ଆସୁଛି, ତୁମର କଣ କମ୍ପାନୀ ଉପରେ ପୁରା କଣ ରହିଲା, ଫେତ ରହିଲା, କମ୍ପାନୀ ତୁମ ଉପରେ କଣ ରଖିଲା, ଫେତ ରଖିଲା, ସେଠି ତୁମେ କଣ ମଝିରେ ମଝିରେ ଡାକୁଛି ଆସ ବୁଲିବାକୁ ଯିବ, ସେ ବୁଲେଇ ଆଣୁଛି, ତାର ଯୋଉ ଫ୍ୟାସିଲିଟି ପାଇଁ କରୁ ସେ ଜାଣିଛି ଇଏ ମୋର ଡିଲର, ତୋର ବିଶ୍ୱାସ ଅଛି ନା ଏଇଟା ଯାହା କରୁଛି, ଆମର କଣ ଆଗେ ଗୋଟେ ବିଶ୍ୱାସ କରିବା ଦରକାର ନା, ସିଦ୍ଧାନ୍ତ ଉପରେ ବିଶ୍ୱାସ ତୁମେ ନ କଲେ ତୁମେ କେମିତି ଟ୍ରାନ୍ଜାକ୍ସନଟା କେମିତି କରିବ, କାମଟା କେମିତି କରିବ, କରିପାରିବନି, ସେବାଟା ତୁମକୁ କଣ ଲାଗିବ, କର୍ମ ଭଳିଆ ଲାଗିବ, ନାମଟା କଣ ଲାଗିବ, ଗୋଟେ ବୋଝ ଭଳିଆ ଲାଗିବ, ସବୁ ଜିନିଷଟା କଣ କହିଲେ, ଅପରାଧେ ଘୁଚି ଶୁଦ୍ଧ ନାମେ ରୁଚି କୃପା ବଲେ ହବେ ହୃଦୟ ସଞ୍ଚା। ଆଚ୍ଛା ଅପରାଧଟା ଘୁଚିବ ଦୁଇଟା ଜିନିଷ କୃପା ବଳ ଦରକାର, କୋଉଥିରା ଅପରାଧେ ଘୁଚି ଶୁଦ୍ଧ ନାମେ ରୁଚି, ତାର ନାମ କୃପା ଦରକାର, ଗୁରୁ କୃପା ଦରକାର, ଏ ଦୁଇଟା କୃପାର ବଳ ଆସିବ, ତେଣୁ ଆମେ ଦୁଇଟା ସାମିଲ ନେବାକୁ ପଡିବ, ଗୁରୁଙ୍କର ସେବା ଗୁରୁଙ୍କ ଆନୁଗତ୍ୟରେ ଭଗବାନଙ୍କର ସେବା ଚାଲିଥିବ, ଏଣେ ନାମ ଚାଲିଥିବ ଦୁଇଟା, ଏଟା ଶ୍ରବଣ କୀର୍ତ୍ତନ ଏ ଯୋଉ କଥା ଶ୍ରବଣ ଶ୍ରବଣ କୀର୍ତ୍ତନ ଚାଲିଲା, ଏହାଦ୍ୱାରା ଆମେ କେମିତି ସୁସ୍ଥ ଭାବରେ ଦୁଇଟାକୁ ସମ୍ପାଦନ କରିବା ତାପରେ ଧ୍ୟାନ ଦେବାକୁ ପଡିବ। କୃପା ବଳ କୃପାର ବଳଟା ଯେତେବେଳେ ଆସିବ ମୋର କଣ ହବ, ଜଣେ ଅପରାଧ କାହିଁ କରୁଛି, ଅପରାଧ ବୃତ୍ତିଟା କାହିଁକି ଆସୁଛି ତା ମନ ଭିତରେ, ତାର ଭକ୍ତିର ପ୍ରଭାବଟା ତାର ମନ ଭିତରେ ରହୁନି, କନସିୟସନେସ୍ ଯୋଉଟା କୃଷ୍ଣ କନସିୟସନେସ୍ ରହୁନି, ସେଥିପାଇଁ ତା ମନଟା ଅଲଗା ଚାଲି ଯାଉଛି, ମନ ତ ଗୋଟେ ଚିନ୍ତା କରିବ ନା, ଦୋଷ ଗୁଣ, ତାର ଗୋଟେ ରସ ତାକୁ ମିଳୁନି, ତାକୁ ଗୋଟେ ସ୍ୱାଦ ମିଳୁନି, ସେ ପଳେଇଯିବ କୁଆଡେ, ଦୋଷ ଦେଖିଦେବ, ଭଲ ମନ୍ଦ କରିବ। ସେଥିପାଇଁ କୃପାଟା, କୃପାର ଫଳ ଯଦି ନ ଆସିବ, ଗୁରୁ କୃଷ୍ଣ ଯଦି କୃପା ନ କରିବେ, ହେଇପାରିବନି ତୁମେ, ଅପରାଧରୁ ମୁକ୍ତ ହେଇପାରିବନି, ହେଇପାରିବନି ତୁମେ। ଆଉ ଜଣେ ଅପରାଧ କରେ କାହିଁକି, ସେ ନିଜକୁ ବଡ଼, ସିଏ ଛୋଟ ଭାବି ସେ ଅପରାଧ କରିବ, ଯିଏ ଛୋଟ ଭାବି ସେ ଅପରାଧ କରିବ। ମହାପ୍ରଭୁ ଯୋଉ କହିଦେଲେ ତତ୍ତ୍ୱ ଦେଖ ନା, ସବୁଆଡେ ଗୋଟେ ଗୋଟେ ତତ୍ତ୍ୱ ରଖିକି ଚାଲିଗଲେ, ତୁ ଖାଲି ଅଣ୍ଡାଳେ ଅଣ୍ଡାଳେ ଯିବ, ଲୋକ ଯଦି ଘରେ ଉପରେ ଅଣ୍ଡାଳିବେ, ଜୀବନ ଚାଲିଗଲେ ସେ କିଛି ଗୋଟେ ପାଇବନି, ସେ ଭିତରକୁ ଚାଲିବ, ଆରେ କୁଆଡେ କୁଆଡେ ଖଞ୍ଜା ଖଞ୍ଜି ହେଇ ରହିଛି, ମୋର ଜଣେ କହିବି ମୋର ଅପରାଧ ହଉଛି, ମୁଁ ଏକୁଟିଆ ରହିବି, ଏକୁଟିଆ ରହିବି ନା, ଠିକ୍ ର ମନ କଣ ଏକୁଟିଆ କହୁଛି କି, ମନ କହୁଛି ମୁଁ ସବୁଠୁ ବଡ, ମନ ଯେପର୍ଯ୍ୟନ୍ତ କହୁଥିବ ତୁ ବଡ ବୋଲି, ସେ ପର୍ଯ୍ୟନ୍ତ ଅପରାଧ କରୁଥିବୁ ବାପା, ତୁ ଏକୁଟିଆ ରହ କି ସମୟ, ଯେ ଛୋଟ ଭାବି ସେ ଅପରାଧ କେବେ କରିବନି। ହେଲେ ମହାପ୍ରଭୁ କଣ କହିଦେଇଗଲେ, ଦେଖୁନ କନେକ୍ଟ ହେଲା, ତୃଣାନନ୍ଦବି ଶୁଣିଛି, ସବୁ ଛନ୍ଧା ହେଇକି ସେ ଗୁରୁଙ୍କ ପାଖରେ, ନାମଙ୍କ ପାଖରେ ମୁଁ ଦେଖିଦେବି, ସବୁ ଜୁଆଟା ତୁମେ ଆଣ ମୁଁ ଦେଖିଦେବି। ସେ କଣ ଗୁରୁଦେବ କୁହନ୍ତୁ, ବେଶୀ କଥା ମୁଣ୍ଡ ପୁରୁ, ନାମଟା କର, ଗୁରୁ ଯାହା କହୁଛି ସେୟା କର, ଆମେ ପ୍ରଥମେ ଶିଖିଛୁ ଏଇଟା, ଗୁରୁଙ୍କ ସେବା କର, ଯାହା କୁହା ହଉଛି ଗୁରୁଦେବ, ଯାହା କୁହା ହଉଛି ତୁମେ ସେଟା କର, ନାମଟା କର। ଜଣ କହିବ ତାହେଲେ ଠିକ ଅଛି, ମୁଁ ଆଜିଠୁ କଣ ହେବି, କଣ ହେବି, ଛୋଟ ହେଇଯିବି, ବଡ ଭାବନା ହେଲା ବେଳକୁ ଅପରାଧ ହଉଛି, ଛୋଟ ହେଇଯିବା, ତାହେଲେ ଛୋଟ କେମିତି ହବ, କେମିତି ହବ କି, ଛୋଟ ବାଡ଼େଇକି ଛଇଞ୍ଚି ଦବେଇ ଦବୁ ନା କଣ, ନା ଖାଇବା ପିଇବାକୁ ନଦେଲେ ସେଇଟା ପିନ୍ଧିଲେ ଛୋଟ ହେଇଯିବ, ତୃଣ ଦେବୀ ହେଇଯିବ, କେମିତି ହବ, ତା ବି ହେଇପାରିବେ, ତାପରେ ବି କୃପା ଦରକାର। ସେଥିପାଇଁ ରଖାଗଲା, ଅପରାଧ ଘୁଞ୍ଚିବ କେମିତି, ଅପରାଧ ଘୁଞ୍ଚିବା ପାଇଁ ତୁମକୁ ତୃଣାନ୍ଦପି ହେବାକୁ ପଡିବ। ସେ ତୃଣାନ୍ଦପି ହବ କେମିତି, ଗୋଟେ ଜୀବଦାର ଅହଙ୍କାରଟା ଅଛି, ତୃଣାନ୍ଦପି ହେଇପାରିବେ କି, ହେଇପାରିବ, ସେ ଭାବୁଛି ମୁଁ ବଡ ବୋଲି, ଅଲଗା ଅଲଗା ଲୋକ ଛୋଟ, ସେଥିପାଇଁ ସେ ଦୋଷଟା ଦେଖାହଉଛି, ଆଉ ଜଣେ ଛୋଟ ଯଦି ଦେଖିବ, ସେ ଆଦର୍ଶ ଦେଖିବ କି, ଦେଖିବେ ଏ ଯେମିତି ମୁଁ କାଲି କହୁଥିଲି, ଗୋଟେ କହୁନଥିଲି ଦୁଇ ତିନି ତଳେ, ଯେ ଗଞ୍ଜେଇ ଖାଉଥିଲେ ଲୋକ, ବାବା ଗଞ୍ଜେଇ ଖାଉଥିଲେ, ଲୋକ କଣ ଭାବୁଥିଲେ, ଏ ଗଞ୍ଜେଇ ଖିଆ ବାବା ଆମଠୁ ବଡ, ସେ ଗଞ୍ଜେଇ ଖାଇଲେ ବି ସେ ବଡ ଲୋକ, ଆମେ କଣ ଆମେ ସଂସାର ଭିତରେ ପଡ଼େଇକି ରହୁଛୁ, ଆମେ ହିସାବ ବାଦ ହଉଛି, ଏମାନେ ଭଲ ଲୋକ, ସେ ତାଙ୍କ ଦୋଷ ଦେଖୁନଥିଲେ। ସେ ଜଣେ ଛୋଟ ହେଲେ ଆଉ ଦୋଷ ଦେଖିବନି, ଦୋଷ ନ ଦେଖିଲେ ତାର ଅପରାଧ ହବନି, ଅପରାଧ ନହେଲେ ସେ ଶୁଦ୍ଧ ନାମ କରିବ, ଏଟା ହବ ତାହେଲେ, ଏଟା କନେକ୍ଟ ହେଇଗଲା ତାହେଲେ, ତାହେଲେ ଠିକ ଅଛି, ତାହେଲେ ଛୋଟ ହବା, ଛୋଟ ହବା ଗଲେ କଣ ହବାକୁ ପଡିବ, କୋଉ ବାଟ କୋଉଠି ଅଛି, ସେ ଭକ୍ତ ଠାକୁର ଲେଖିଛନ୍ତି ସେ ବାଟ ତୁମେ ପାଇବନି, କୋଉଠି ଅଛି ନାଇଁ, ଗୁରୁଦେବ କୃପା ବିନ୍ଦୁ ଦିଆ କର ଏ ଦାସେ, ଯୁଆଡ଼େ ବାପା ଯାଅ, ଚାବି ଗୋଟେ ଜାଗାରେ ଅଛି, ଆମ ଗୁରୁ ଶିଖେଇ ଯାଇଛନ୍ତି, ଆମେ ଭଗବାନ ନ ପାଇଲେ ବି ଚାବି କାଠଟା ଆମକୁ ଦେଇଦିଏ, କିନ୍ତୁ ଖୋଲି ପାରୁନୁ, ସେଟା ଅଲଗା କଥା, ଯେଦିନ ଗୁରୁ ଚାହିଁବେ ଖୋଲିବୁ ଖୋଲିବୁ, କିନ୍ତୁ ବାଟ ମୁଁ ଦେଖିଦେଇଛି, ଏଇଟା ବାପା ଗୋଟିଏ ରାସ୍ତା, ଚାବି ଦେଇଗଲି ମୁଁ, ତୋର ଖୋଲ ଭିତରୁ ପାସ, ତୋର ଯୁଆଡ଼େ ଯାଅ, ଆମେ ସବୁ ଦେଖିଦେଇଛୁ ଆଖି ଆଗରେ, ଗୁରୁ ଗୁରୁଦେବ ଆମକୁ ଯାହା କହିଛନ୍ତି ସେଟା ମୁଁ ଦେଖାଉଛୁ, ଗୋଟେ ଜଳ ଜଳ ହେଇକି ରାସ୍ତାଟା, ଏଇଟା ଗୋଟେ ରାସ୍ତା, ଯାଇପାରିବୁ ନ ଯାଇପାରିବ ସେଟା ତାଙ୍କ ଉପରେ ନିର୍ଭର କରେ, ରାସ୍ତା ଗୋଟେ ଆଉ କୁଆଡେ ଏପଟ ସେଟା ହଲଚଲ ହବାର ନାହିଁ, ସେଟା ନ ଧରିପାରିଲ ଗଲା, ତୁମ ଜୀବନଟା ଚାଲିବ, ତୁମେ ଡାଉଟ କରିବ, ଅପରାଧ କରିବ, ସମ୍ପ୍ରଦାୟର ସିଦ୍ଧାନ୍ତ ଧରିପାରିଲନି ମାନେ ତୁମେ ଆଉ କୁଆଡେ ବିଚଳିତ ହେଇଯିବ, ଆଉ ଏତେ ଦିନ ମୁଁ ଭକ୍ତି କରିବି, ମୋର କାହିଁ ଭକ୍ତି ଗୋଟେ ହେଲାନି, ଆରେ ହବାର ଜିନିଷ ନୁହେଁ ଏଟା, ବାଟାଇ ଗୋଟେ ସେ ନାମ ଗୁରୁ ସେବା, ଆଉ ଯେଉଁଠି ଯେଉଁଠି ତୁମେ ମୋତେ ଯାହା ଦେଖେଇବ, ଯାହାର ମହିମା ସବୁ ମୁଁ ଆଣି ଗୁରୁଙ୍କ ତର ଦେଖେଇଦେବି, ଭାଗବତର ମହିମା ଭାଗବତ ଶୁଣିବ, କେଉଁଠି ସେଟା ଗୁରୁଙ୍କ ବିନା ଏଟା ହେଇପାରିବନି, ଅଛି ଦେଖେଇଦେବି। ଆଚ୍ଛା ଜଣ ସିଦ୍ଧାନ୍ତ ଏଇଟା କହିଥିଲେ, କୃପା ବିନ୍ଦୁ ଦିଆ କର ଏଇ ଦାସେ ତୃଣା ଅପେକ୍ଷା, ସକଲ ସହନେ ବଲ ଦିଆ କର ନିଜ ମାନେ ସ୍ପୃହ, ଏ ତୃଣାଦେବୀ ଶ୍ଳୋକର ତୃଣାଦେବୀ ସେପଟେ ଚୈତନ୍ୟ ମହାପ୍ରଭୁ ଲେଖିଲେ, ଚୈତନ୍ୟ ମହାପ୍ରଭୁ କଣ କହିଥିଲେ, ତୃଣାଦେବୀ ଶୁଣି ଜାଣନ୍ତୁ କେମିତି ହବ ଗୋଟେ ଯିବ, ଭକ୍ତି ଠାକୁର ଲେଖିଥିଲେ, ଶୁଦ୍ଧ ନାମ କେମିତି ହବ, ଦେଖ ଏଠି ଆଣି କନେକ୍ଟ କରିଦେଲେ, ଅପରାଧ ହେଉଛି ଶୁଦ୍ଧ ନାମେ ରୁଚି, କୃପା ବୋଲେ ହବେ ହୃଦୟ ସଞ୍ଚା, କୃପା ନହେଲେ ହବନି, ସେ କୃପା, ସେ କୃପା ପାଇଁ ତ ଗୋଟେ ଗଦ ହବାକୁ ପଡିବ, ସେ କୃପାଟା କେତେବେଳେ ମିଳିବ, କଣ ଆମର ଗୋଟେ ଗ୍ୟାରେଣ୍ଟି ଅଛି ଯେ ଆମେ ଗୋଟେ ବଡ ବହୁତ କିଛି ଜଗତରେ କୃତିତ୍ୱ କାର୍ଯ୍ୟ କରିଦେଲେ, ବହୁତ ଲୋକଙ୍କର ପ୍ରଶଂସା ପାଇଗଲେ ଆମେ କୃପା ପାଇବା, ସେମିତି କିଛି ମାନେ ନାହିଁ, କୃପା କାହାକୁ କେତେବେଳେ ହବ ସେ କୃଷ୍ଣ ଜାଣନ୍ତି, ଗୁରୁ ଜାଣନ୍ତି, ଗୁରୁଙ୍କର କୃପା ସିଏ, ସେଇ କୃପାଟା ହୃଦୟ ଭିତରକୁ ଆସିଲେ ଜଣଙ୍କର ଶୁଦ୍ଧ ନାମ ରୁଚି ହବ, ସେତେବେଳେ ସେ କହିବ ତୃଣାଦକ୍ଷହୀନ କବେ ନିଜେ ମାନି ସହିଷ୍ଣୁତା ଗୁଣ ହୃଦୟେ ଆନି ସକଲେ ମାନଦ ଆପନି ଅମାନି ହଏ ଆସ୍ୱାଦିବ ନାମର ସସାର। ତୃଣାଧିକ ହୀନ କବେ ନିଜ ମାନି ସହିଷ୍ଣୁତା କେବେ ସେଦିନ ମୋର ଆସିବ କହିଲି ନା ଏସବୁ କନେକ୍ଟେଡ୍ ରହିଛି। ସକଲେ ମାନଦ ଅମା ଆପନି ଅମା ଆଣ୍ଡି ହୟ ପୂର୍ବ ଶ୍ଳୋକ କଣ କହିଲେ କୃପା ବଳରେ ମୋର ହୃଦୟରେ ସଞ୍ଚାର ହବ ଶୁଦ୍ଧ ନାମ ତାର ଶୁଦ୍ଧ ନାମଟାକୁ ଆସ୍ୱାଦନ କରିବାକୁ ହେଲେ କଣ ଦରକାର କ୍ୱାଲିଫିକେସନ କଣ ଦରକାର ତୃଣାନନ୍ଦ ବିଶ୍ୱନିଚନ କହିଦେଲେ ଏଇଠି ତୃଣାନନ୍ଦ ବିଶ୍ୱନିଚନ କେମିତି ହେବା ସେଠି କହିଦେଲେ କେଉଁଠି କହିଲେ ଗୁରୁଙ୍କର କୃପା ବିନା ହେଇପାରିବ ସେଠି କହିଦେଲେ ଧନ ଜନାର କବିତା ସୁନ୍ଦରୀ ବୋଲିବ ନା ଚାହିଁ ଦେହ ସୁଖ କରି ଜନ୍ମେ ଜନ୍ମେ ଦାଓ ଏ ଗୌରହରୀ ଅହେତୁ କି ଭକ୍ତି ଚରଣେ ତୋ ମାର ନ ଧନମ ନ ଜନମ ନ ସୁନ୍ଦରୀ କବିତାର ଅନୁବାଦୀ ଏଇଟା କହେ ତାପରେ ନାମ ନାମ କରିବ ହୁତା ନିଜ ସର୍ବଶକ୍ତି ସବୁ ତାପରେ ସବୁ ଗୋଟେ 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 ସବୁ ବ୍ୟାଖ୍ୟା କରିଛନ୍ତି ସବୁ ଜିନିଷ ରଖିଦେଇଯାଇଛନ୍ତି ଆଉ କବେ ନିତ୍ୟାନ ଏପଟେ ଗୋଟେ ଅଛନ୍ତି କବେ ନିତ୍ୟାନନ୍ଦେ ମୋରେ କରି ଦୟା ଛାଡ଼ାଇବେ ମୋର ବିଷୟର ମାୟା ଦିଆ ମୋରେ ନିଜ ଚରଣର ଛାୟା ନାମେର ହାଟେ ତେ ଦିବେ ଅଧିକାର ମତେ କେତେବେଳେ ଅଧିକାର ଦେବେ ମୋ ନାମ ନାମର ହାଟ ବା ନାମ ପ୍ରଚାର କରିବି କେତେବେଳେ ମତେ ଅଧିକାର ଦେବେ ମୋର କୃଷ୍ଣଙ୍କ ଦ୍ୱାରା ସତ୍ୟ ସମ୍ପନ୍ନ ହେଲେ କଣ ଏସବୁ କରିହବ କରିହବନି ସେଥିପାଇଁ ସବୁ କହୁଛନ୍ତି କେତେବେଳେ ନିତ୍ୟାନନ୍ଦ ମତେ କୃପା କରିବେ ଏ ଯୋଉ ମାୟା ବିଷୟର ମାୟାକୁ ଲେଖୁଛନ୍ତି ବିଷୟର ମାୟା ମତେ ଛୁଟକାରୀ ମିଳିବ ଏ କଥାରେ ପଡିଥିଲା ଭୋଗ ତ୍ୟାଗ ଧର୍ମ ଆମର ନୁହେଁ ଭକ୍ତିନାଥ ଠାକୁର କହିଲେ ଆମର ସେବ୍ୟ ଧର୍ମ ଆଉ ସେ ଗୁରୁଙ୍କର ସେବା ନାମର ସେବା ସେଟା ନହେଲେ ହବନି ହବନି ତୁମେ ଯେଉଁ ଆଡ଼କୁ ଯାଅ ଯେଉଁ ସ୍ଥାନକୁ ଯାଅ ସେଠି ତୁମର ଆନୁଗତ୍ୟ ରହିବାକୁ ପଡେ ସେଠି ସେ ଗୁରୁ ବୈଷ୍ଣବଙ୍କ ଆନୁଗତ୍ୟ ନ ରହିଲେ ଯେମିତି ଧାମ ରହିବ ଧାମ ରହିଲେ ସେଠି ତୁମେ ଧାମ ରହିଲେ ଗୁରୁ ଆନୁଗତ୍ୟ ରହିବାକୁ ପଡିବ ବ୍ରଜବାସୀଙ୍କ ଆନୁଗତ୍ୟ ରହିବାକୁ ପଡିବ ସ୍ୱତନ୍ତ୍ର ତୁମେ ରହିପାରିବନି ସ୍ୱତନ୍ତ୍ର ଭକ୍ତି କେବେ ହବନି ନାମ ସେବା ଆଉ ଗୁରୁଙ୍କର ସେବା ତେଣୁ ଯୋଉ ସେବା ଅଧିକାର ଗୋପୀମାନଙ୍କୁ ଦେବେ ଏଥିରେ ଗୋପୀମାନେ ବହୁତ ପ୍ରସନ୍ନ ହେଇକି ଗଲେ ବହୁତ ସାମ୍ପ୍ରଦାୟିକ ସିଦ୍ଧାନ୍ତ ଗୁଡିକ ବହୁତ ଆବଶ୍ୟକ ଜାଣିବା ଆମର ଏଠି ନ ରହିଲେ ମନ ବିଚଳିତ ହବ ନିଷ୍ଠା ସ୍ତରକୁ ଆସିପାରିବନି ଆନୁଗତ୍ୟ ବିହୀନ ହେଇଯିବ ଆଉ କିଛି ଅପ୍ରାକୃତ ଯୋଉ ତତ୍ତ୍ୱ ରହିଲେ ଅପ୍ରାକୃତ ବସ୍ତୁ ରହିଲେ ଭଗବାନ ଶ୍ରୀ ବିଗ୍ରହ ନାମ ନାମ ପ୍ରଭୁ ଭାଗବତମ ତୁଳସୀ ଆଙ୍କର ସତ୍ୟ ଆଉ କିଛି ପ୍ରକଟ ହେବେ କିଛି ହେବେ ଧୀରେ ଧୀରେ ସବୁ କରୁଥିବା କିନ୍ତୁ କିଛି ଯେମିତି ସବୁ ଗୋଟେ ସବୁଗୁଡା କରା ହଉଥିବ କିଛି ଗୋଟେ ଭଲ ଲାଗୁନଥିବ ଦେଖିଛ ନା ନାହିଁ ଗୋଟେ ଗୋଟେ ଲୋକ ସେ ଗାଁ ଗହଳି ଲୋକ କୁହନ୍ତି ରୋଷେଇବାସ ସବୁ କରୁଥିବେ କିନ୍ତୁ ଯେତେବେଳେ କହୁଥିବେ ମତେ କିଛି ଭଲ ଲାଗୁନି ତାମାନେ କଣ ତା ମନଟା ସେ ରୋଷେଇ କରୁଛି ଛୁଆ ଖାଇବାକୁ ଦଉଛି ସବୁ କରୁଛି କିନ୍ତୁ କହୁଛି ଭଲ ଲାଗୁନି ତା ମନଟା ଭଲ ଲାଗୁ ସେଟା ଭକ୍ତିରେ କଣ ଯଦି ଆମେ ଏଇ ଦୁଇ ସିଦ୍ଧାନ୍ତ ଉପରକୁ ନ ଯାଇପାରିଲେ ଗୁରୁଙ୍କର କରୁଣାଟା ଆମେ ନ ପ୍ରାପ୍ତି ହେଇପାରିଲେ ଆମେ ନିଜକୁ ଛୋଟ ବୋଲି ମନେ କରିପାରିବାନି ଆଉ ନିଜକୁ ଛୋଟ ବୋଲି ମନେ ନ କରିପାରିଲେ ସବୁବେଳେ ଅପରାଧ କରିବା ଅପରାଧ କଲେ ମାନେ ଶୁଦ୍ଧ ନାମ ବି ହବନି ନାମ ସେବା ବି ହବନି ଅପରାଧ ପ୍ରତି ରହିଲେ ଭଗବତ ସେବା କରିବା ଟିକେ କଷ୍ଟ ହବ କୌଣସି କୃତ୍ରିମ ଉପାୟରେ ଅପରାଧକୁ ଆମେ ଦୂର କରିପାରିବାନି ଏଇଟା ମନେ ରଖିବାକୁ ପଡିବ କୌଣସି କୃତ୍ରିମ ଉପାୟ ଏଇଟା ଇଏ ହଉଛି କଣ ଜୀବ ଏ ଜଗତକୁ ଆସିଛି ମାନେ କଣ କେଉଁଥିପାଇଁ ଆସିଛି ଜୀବ ଯୋଉ ଜଗତକୁ ଆସିଛି ଜଗତକୁ ଆସିଛି ଅର୍ଥ ତା ଦେହରେ କଣ ସବୁ ପ୍ରାକୃତ ନା ଅପ୍ରାକୃତ ଗୁଣ ଅଛି କି ତା କଥା ପ୍ରାକୃତ କାମ କ୍ରୋଧ ଲୋଭ ମୋହ ମଦ ମାସ ଏଗୁଡା ଅଛି ବୋଲି ସେ ଜଗତକୁ ଆସିଛି ନା ତାହେଲେ ଜଗତକୁ ଯୋଉ ଜୀବଟା ଆସିଲା କଥା ପ୍ରାକୃତ ଗୁଣ ଅଛି ତାପରେ ତା ପାଖରେ ତୁମେ ଅପ୍ରାକୃତ ଗୁଣଟା କେମିତି ଲଗେଇଦବ ସେ ହବନି କେବେ ତ କହିପାରିବନି ଏ ଜୀବ ଅପରାଧ କରିବ ନାହିଁ ବୋଲି ନାହିଁ ସେ କରିଦବ ସେ କରିବ ତ କରିବ ଆଉ ତାଙ୍କ ସେଥିରୁ ବଞ୍ଚେଇବି ଗୁରୁକୃଷ୍ଣ ତାଙ୍କୁ ବଞ୍ଚେଇବି ସେବା କଲା ପରେ ତାର ସେବାକୁ କିଛି ଗ୍ରହଣ କରି ତାକୁ ଶୁଦ୍ଧ ବୁଦ୍ଧି ଦେବେ ସେ ଆଜି ତ ସେ କରୁଥିଲେ ସେ କୋର୍ସ ପ୍ରିପାରେସନ କରୁଥିଲେ ସେ ଗୁରୁଦେବ ସେ କଥା କହୁଛନ୍ତି ଆଉ ଜଣେ କହୁଛନ୍ତି ଆଜ୍ଞା ଯଦି ଜଣେ ସିନିୟର ବୈଷ୍ଣବ ଗୁରୁଦେବଙ୍କୁ ପଚାରୁଛନ୍ତି ଜଣେ ସିନିୟର ଉନ୍ନତ ବୈଷ୍ଣବ ସେ ଭୁଲ କହୁଛନ୍ତି କଣ କହିବାକୁ ପଡିବ କହିଲେ କଣ ହବ ଅପରାଧ ହେଇଯିବ ନ କହିଲେ ସଂଘ ପାଇଁ କ୍ଷତି ହବ ଗୁରୁଦେବ ନାଇଁ ଆମେ ତ କହିପାରିବାନି, ଆମକୁ କହିବାକୁ ପଡିବ, କିନ୍ତୁ ତାଙ୍କୁ ଯେମିତି କଷ୍ଟ ନ ହବ, କହିବ କଷ୍ଟ ହବନି କେମିତି, ଜଣଙ୍କ ଦୋଷଟା କହିବେ ତାକୁ କଷ୍ଟ ହବନି, ଦୋଷ କଥା କହିଲା ବେଳେ ତ ସେ ଲୋକ ଡେଇଁ ପଡୁଛି, ଜଣଙ୍କ ଦୋଷଟା ତାକୁ ଦେଖାଯାଉନି, ଅନ୍ୟ ଜଣେ ମାନେ ଆମର ଏତେ ଭଜନର କମ୍ ଅବସ୍ଥାକୁ ପଳେଇ ଯାଇଛେ, ମାନେ କାହାକୁ ନିନ୍ଦା ନୁହେଁ, ଏ ସତ୍ୟ, ଆମ ଦୋଷଟାକୁ ଜଣେ କର୍ମୀ ଦେଖିଦେଲାଣି କିନ୍ତୁ ଆମେ ଦେଖିପାରୁନି। ଯଦି ସାଧୁର ଦୋଷକୁ ଜଣେ ଗୋଟେ କର୍ମୀ ଦେଖି ଦେଇକି ଜାଣିଦେଉଛି ଏ ସାଧୁଟା ଏମିତି, ତାମାନେ କଣ ଆମର ଭଜନଟା ଏତେ କମିଗଲା ଆମ ଦୋଷଟାକୁ ଆମେ ଧରିପାରିଲେ, ସିଏ ଧରିଦେଉଛି। ଗୁରୁଦେବ ସେଠି କହୁଛନ୍ତି, ବିଦେଶୀ ବକ୍ତା ଭାଇ ଚାଲାକ, ସେ ପଚାରିଲେ ଆପଣ କହୁଛନ୍ତି ଆମକୁ କହିବାକୁ ପଡିବ ତାକୁ କଷ୍ଟ ହବନି ତାଙ୍କ ମନରେ, କାରଣ ପର ଚୈତନ୍ୟ ମହାପ୍ରଭୁ ମନା କରିଛନ୍ତି କାହା ମନରେ କଷ୍ଟ ଦେବନି, ତାର କେମିତି କହିବୁ? ଗୁରୁଦେବ କହିଲେ ନା ସେଇଟା ହେଇପାରିବନି, ସେଟାକୁ ତୁମକୁ ଭଜନ ଠିକ ସେ କଲେ ତୁମକୁ ସେ ଇଣ୍ଟେଲିଜେଣ୍ଟ ଆସିବ, ମୁଁ କେମିତି କହିବି କିନ୍ତୁ କଷ୍ଟ ହବ, ସବୁ ସେ ତାଙ୍କରି ପାଖରେ ରହିଲା, ସେ ବୁଦ୍ଧିଟା କୃଷ୍ଣ ଗୁରୁ ପାଖରେ ଆସିବ, କୃଷ୍ଣ ପାଖରେ ଆସିବ, ତୁମେ କୋଉ ଭୁଲ ଜିନିଷ ଦେଖ ଶୋଇପାରିବେ କି? ଶୋଇପାରିବେନି, ନଷ୍ଟ ହଉଛି ଭଗବାନଙ୍କର ଗୁରୁଙ୍କର, ଆଉ ତାଙ୍କୁ କହିବି ପାରିବନି, ସେ ସିନିୟର ଅଛନ୍ତି, କହିଲା ମାନେ ଝଗଡା ହେଇଯିବ, ଗଣ୍ଡଗୋଳ ହେଇଯିବ, ଅପରାଧ ହେଇଯିବ, କୁଆଡେ କଣ କରିବ ତୁମେ? ଗୁରୁଦେବ ନା ତୁମେ ଯଦି ଠିକ ସେ ଭଜନ କରୁଥିବ, କୃଷ୍ଣଙ୍କୁ ପ୍ରାର୍ଥନା କର, କୃଷ୍ଣ ତୁମକୁ ଏମିତି ଇଣ୍ଟେଲିଜେଣ୍ଟ ଦେବେ, ତୁମେ ଏମିତି ଭାବରେ କହିବ ଯାହାଦ୍ୱାରା ତୁମ ତରଫ ସେଠି ଗ୍ରହଣ ନ କଲେ ତ ଅଲଗା, ତୁମର ଅପରାଧଟା ହବ ନାହିଁ, ଅପରାଧ ବଞ୍ଚିବାର ଉପାୟ ଅଲଗା ଉପାୟ କିଛି ନାହିଁ, ଅପରାଧରୁ ବଞ୍ଚିବାର ବି ଅଲଗା, ତୁମେ ଭାବନ୍ତି ଆର୍ଟିଫିସିଆଲ ତୁମେ ଏକାଠି ରହିଗଲେ ତୁମେ କାହା ସାଙ୍ଗରେ ଡେଲିଙ୍ଗ ସାଙ୍ଗେ ତୁମ ଅପରାଧରୁ ବଞ୍ଚ, ତୁମ ଭିତରେ ସେ ଜିନିଷଟା ରହିଛି, ଏଟା ଲୁଚି 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 ରହିଛି, ଇରାଡିକେଟ୍ ହେଇନି, କୃପା ନ ରହିଲେ ତୁମର କୃପା ବଳରେ ସେଟା କୃପା ବଳ ସଞ୍ଚାର ହେଲେ ଅପରାଧରୁ ମୁକ୍ତ ହବ, ଶୁଦ୍ଧ ନାମ ଉଚ୍ଚାରଣ କରିବ, ଅପରାଧ ଏଗୁଛି ଶୁଦ୍ଧ ନାମ ହେରୁଛି, ଅପରାଧ ଘୁଞ୍ଚିକି ପଳେଇବ, ଏ କୃପା ବଳ ଗୁରୁ କୃପା ନହେଲେ ଅପରାଧ ଘୁଞ୍ଚିବେ, ବୈଷ୍ଣବଙ୍କର କୃପା ଗୁରୁଙ୍କର କୃପା ହେଲେ ଗୁରୁ ବୈଷ୍ଣବ ଆମେ ସମସ୍ତଙ୍କୁ ପ୍ରଣାମ କରୁଛେ, ପଞ୍ଚାକଳପତ୍ର କାହିଁ କରୁଛେ, ପୁରତଳ ପଡ଼ୁଛି ପଞ୍ଚାକଳପତ୍ର ସମସ୍ତ ପ୍ରଣାମ କରୁଛେ, ପ୍ରକୃତ ଅପରାଧ ନ ହଉ, କୃପାଟା ମୋତେ ମିଳୁ, ଏ ସେବା କଥାରେ ପଡିଥିଲା। ସେବା ଅଭିଳାଷରେ ଗୋପୀମାନେ ବହୁତ ଉତ୍ସାହ ହେଇକି ଫେରିଗଲେ, ଭଗବାନ ସେତେବେଳେ ମନଲା ପଡ଼ିଗଲା, ଯୋଗ୍ୟ ପତ୍ନୀଙ୍କର କଥା ଭଗବାନ ତ ବ୍ରଜକୁ ଫେରିବା ଅବସ୍ଥାରେ ଅଛନ୍ତି, ଫେରୁଛନ୍ତି, ସୁଖଦେବଙ୍କର ମନଲା ପଡ଼ିଗଲା, ଆଉ ଗୋଟିଏ ଲେଖାର କଥା ଯୋଗ୍ୟ ପତ୍ନୀମାନଙ୍କୁ କିଭଳି କୃପା କରୁଛନ୍ତି, ତାଙ୍କ ମନରେ ଗୋଟିଏ ଦୁଃଖ ଆସିଗଲା, ଦେଖ ଏମାନେ ବ୍ରାହ୍ମଣ ହେଇଛନ୍ତି, ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି, ଏବଂ ବିଷ୍ଣୁ ପ୍ରସନ୍ନ ହେଲା ପରେ ହିଁ ସ୍ୱର୍ଗକୁ ଯିବେ, ସେ ମଥୁରାରେ ଯଜ୍ଞ କରୁଛନ୍ତି, ମଥୁରା ବୃନ୍ଦାବନର ସୀମାରେ ଯଜ୍ଞ କରୁଛନ୍ତି, ସେ କୃଷ୍ଣଙ୍କ ପାଇଁ ଯଜ୍ଞ କରୁଛନ୍ତି, କିନ୍ତୁ ଆଜି କୃଷ୍ଣ ପଠେଇଛନ୍ତି ଭୋଜନ ଦେବା ପାଇଁ, ସେମାନେ କୃପଣତା ଆଚରଣ କରୁଛନ୍ତି, ସେଥିରେ ଭଗବାନ ଦେଖେଇଲେ ବୃକ୍ଷମାନଙ୍କୁ, ଦେଖ ଏମାନଙ୍କ ଜନ୍ମ ହେଉଛି ଶ୍ରେଷ୍ଠ, ଓହୋ ଏହି ସମ୍ବର ଜନ୍ମ ସର୍ବପ୍ରାଣୀ ଉପଜୀବିନମ, ଏମାନଙ୍କ ଜନ୍ମ ଶ୍ରେଷ୍ଠ, ଆମେ ମନୁଷ୍ୟ ନା, ମନୁଷ୍ୟ ନିଜର କାମ କରିକି ବଡ ହେଇନି, ଆଜି ମହାତ୍ମା ଗାନ୍ଧୀ ହୁଅନ୍ତୁ, ଆଜି ମୋଦି ହୁଅନ୍ତୁ, ଯାହାକୁ ଯାହା ନା ତମେ କହୁଛ ସୁବାସ ବୋଷ ହୁଅନ୍ତୁ, ତମେ କିଛି କର ଅନ୍ୟ ପାଇଁ, ଆମେ ଏଠି କଣ କହୁଛେ ମୁଁ ଭଗବାନ ପାଇଁ କିଛି କରିବିନି, ଗୁରୁଙ୍କ ପାଇଁ କରିବିନି, ମୁଁ ବଡ ହେବି, ଏଇଟା କ୍ଲିୟର, ଏଇଟା ସମସ୍ତଙ୍କ ମୁଣ୍ଡ ଭିତରେ ଢୁକିକି ରହିଛି ବୈଷ୍ଣବ ସମାଜରେ, ମୁଁ ବଡ ହେବି, ମୁଁ ବଡ ପୋଷ୍ଟର ହେବି, ମୁଁ ସନ୍ୟାସ ହେବି, ମୁଁ ଏଇଟା ହେବି, ତୁମେ ହୁଅ କିଛି ଅସୁବିଧା ନାହିଁ, ଭଗବାନ ଚାହୁଁଛନ୍ତି ଚୈତନ୍ୟ ମହାପ୍ରଭୁ ଯଦି ସମସ୍ତେ ତ୍ୟାଗୀ ହୁଅନ୍ତୁ, ଭଗବାନ ଯଦି ସମସ୍ତେ ଗୋଲକ ବୃନ୍ଦା, ଭଗବାନ କଣ ମନା କରୁଛନ୍ତି କି? ପ୍ରଭୁ କଣ ମନା କରୁଛନ୍ତି ଇଏ କେବଳ ବାବାଜୀ ହଉ, ଇଏ କେବଳ ଗୃହସ୍ଥ ହଉ, ଇଏ ସନ୍ୟାସୀ ହେଇକି ନ ହଉ, ଭଗବାନ କଣ ମନା କରୁଛନ୍ତି? ଭଗବାନ ଏଇଟା କହିଥିଲେ ଆମର ଆଜ୍ଞା ଗୁରୁ ହେଇ ତାର ଦେଶ, ସମସ୍ତେ ଗୁରୁ ହୁଅ, ଆଜି ଗୁରୁଦେବ ସେ କଥା କହୁଥିଲେ, ତୁମେ ହାଙ୍କରିଂ, ତୁମେ କଣ କୁହାଯାଏ, ତୁମର ହାଙ୍କରିଂ ଆସିବା ଉଚିତ ନୁହେଁ, ପିପାସା ଆସିବା ଉଚିତ ନୁହେଁ, ତୁମେ କୃଷ୍ଣଙ୍କର ଆଦେଶ ଗୁରୁଙ୍କର ଆଦେଶକୁ ପାଳନ କରିଚାଲ, ଯଦି ଏଇଟା ଆସୁଛି ତୁମେ ଇନଭାଇଟ, ତୁମେ ସେଟାକୁ ଇନଭାଇଟ କର, ତୁମେ ତୁମ କାର୍ଯ୍ୟଟା କରିଚାଲ, ଯଦି ତା ଭିତରେ ଆସିଯାଉଛି ସୁଯୋଗଟା ତୁମେ ଗ୍ରହଣ କର, ନ ଆସିଲା ଚାଲ, କିନ୍ତୁ କୃଷ୍ଣଙ୍କ ପାଇଁ କରିକି ଚାଲ, ଗୁରୁଙ୍କ ପାଇଁ କରିକି ଚାଲ, ତୁମେ ସେଥିପାଇଁ ସେଇ ଉଦ୍ଦେଶ୍ୟରେ କର ନା, ମୁଁ ଏଇଟା କରିବି ମୁଁ ଏଇ ପଦବୀଟା ପାଇବି ନା, ଈଶ୍ୱର ଭକ୍ତିର ଲକ୍ଷଣ ନୁହେଁ, ଆମେ ବଡ ହେବା ପାଇଁ ଚାହୁଁଛେ, କେମିତି ବଡ ହେବା ପାଇଁ ଚାହୁଁଛେ ନା, ଆମର କର୍ତ୍ତୃତ୍ୱ ବଳରେ, ଆମର ଜ୍ଞାନ ବଳରେ, ସମାଜରେ ପ୍ରଭାବ ବିସ୍ତାର ବଳରେ ଆମେ ବଡ ହେବା ପାଇଁ ଚାହୁଁଛେ, ଗୁରୁକୃଷ୍ଣଙ୍କ ଦ୍ୱାରା ବଡ ହେବା ପାଇଁ ଚାହୁଁଛେ, ସେଇଟା ସେଇଟା ଆମର ଆମର ବାହାରେ ଯେଉଁମାନେ ଦେଖୁଛନ୍ତି ସବୁ ବଡ, ତାଙ୍କର କେମିତି ହେଇଛନ୍ତି, ନିଜର ନଲେଜଟାକୁ ଦେଖୁଛନ୍ତି ନା, ଜ୍ଞାନଟାକୁ ଦେଖେଇବେ, କିଛି କଲଚର ପିଏଚ୍ଡି ପାଉଛନ୍ତି, ବଡ ବଡ ତାଙ୍କ ଜ୍ଞାନଟାକୁ ଦେଖାଉଛନ୍ତି, ସବୁକିଛି ଦେଖେଇକି ତାଙ୍କର ବଡ ହଉଛି। ଏଇଟା ଆମର ସେ ରାସ୍ତା ନା, ଆମର ରାସ୍ତାରେ ସିଏ ଗୁରୁକୃଷ୍ଣ ଯାହାକୁ ବଡ କରିବେ ସେ ତାଙ୍କ ବ୍ୟବସ୍ଥା କରିବେ, ତାଙ୍କ ରାସ୍ତାରେ ନେଇଯିବେ, ତାଙ୍କୁ ବଡ କରିବେ। ଆମର କାର୍ଯ୍ୟ ମୁଁ ବଡ ହେବି କି ଛୋଟ ହେବି ତା ଦରକାର, ମୋର ଗୁରୁକୃଷ୍ଣ ପାଇଁ କିଛି କାର୍ଯ୍ୟ କରିବାର ଅଛି। ଏଇଟା ଏଇଟା ଦୁଃଖ କତୁରୁ ଶିଖ। ତୁମେ ଯେଉଁମାନେ ଆଜି ଭକ୍ତି ଜୀବନରେ ହାରି ଯାଇଛନ୍ତି ତାର ଗୋଟିଏ ଲକ୍ଷ୍ୟ, ସରି ଯେଉଁମାନେ ଆଜି ହାରି ଯାଇଛନ୍ତି ସେମାନଙ୍କର ଗୋଟିଏ ଜିନିଷ ପାଇଁ ହାରିଛନ୍ତି। ଦେଖନ୍ତୁ ଆପଣ, କାଲି ମୁଁ ବି ହାରି ଯାଇପାରେ, କାଲି ଆପଣ ବି ହାରି ଯାଇପାରନ୍ତି, କହିପାରିବେ କେହି ପଥର ପରେଇଯିବ, ପଛଘୁଞ୍ଚା ହେଇଯିବ, ହାରିଯିବ, ଯେତେବେଳେ ଗୋଟିଏ ଜିନିଷ ସିଏ ଭୁଲ କରିଦେବ, କଣ କରିଦେବ, ସିଏ ତ ନିଜ ପାଇଁ ପ୍ରଚେଷ୍ଟା ଲାଗିଯିବ, ନିଜ ସ୍ଥିତିର ସୁଦୃଢ କରିବା, ନିଜ ସେ ଗୁରୁକୃଷ୍ଣଙ୍କୁ ତାଙ୍କର ପ୍ରଚେଷ୍ଟା, ତାଙ୍କ ଖୁସି କରିବାର ପ୍ରଚେଷ୍ଟା, ତାଙ୍କୁ ସୁଖ ଦେବାର ପ୍ରଚେଷ୍ଟା ସେ ଭୁଲିଯିବ, ସେ ପରାସ୍ତ ହେଇଯିବ, ସେ ଠକିଯିବ। ସେଥିପାଇଁ ଆମର ଲକ୍ଷ୍ୟ ରହୁଛି କେମିତି ତାକୁ ସୁଖୀ କରିବା। ଏଇଟା ଜନ୍ମ କିଛି କରିବା ଦରକାର ଜୀବନରେ, କହିବା କଥା କୁହନି, କହିବା ଲୋକ ଜଗତରେ ବହୁତ ଆସିବେ, ବହୁତ ଆସିବେ, କରିବା ଲୋକ କେଜଣ, କହିବା ଲୋକ କେଜଣ, କହିବା ଲୋକ ଏତେ ସୁନ୍ଦର ସୁନ୍ଦର ଲୋକ ଏହା ଅଛନ୍ତି, ଦେଖିଛ ନା ସେ ଯୋଉ ଗୋଟେ ପାର୍ଟି ଲୋକ, ତା ନା ଆମର ଦେଖ ମିଡିଆ ଆମେ କଣ ନା କଣ ଆବଶ୍ୟକ ଅଛି କହିବା ଦରକାର ନାହିଁ। ମୁଁ ଦେଖି ଛୁଆଟି ପିଲାବେଳୁ ସେ ଗୋଟେ ସବୁବେଳେ ଯିଏ ରାଜନୀତି କରିବ ତାଙ୍କ ବିରୁଦ୍ଧରେ ଗପିବେ, ସେ ଗପି 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 ସେ ଗୋଟିଏ ପୋଷ୍ଟ ବି ଆଜି ମାନେ ପାଇନାହାନ୍ତି, କିନ୍ତୁ ତାଙ୍କ ପାର୍ଟି ରହିଛି। ସେ ବହୁତ ସୁନ୍ଦର ପଏଣ୍ଟ କଥା କହିବେ, ଏ ବାତ୍ୟା ହେଲା ମରୁଡ଼ି ହେଲା ଚାଲ ଏଠି ଏଠି ଘେରିବା, କଣ ବିଧାନସଭା ଘେରିବା, ଏଟା ଘେରି ଖାଲି ଘେରିବା 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 ଘେରିବା, ଏ ନେତା ଭୁଲ କରୁଛନ୍ତି, ଏଟା ଇଏ କରୁଛନ୍ତି, ଏ ପାର୍ଟି ଏହା କରୁଛି, ସେ କହି 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 କହୁ ଯେତେବେଳେ କହିବେ ନା ପୁରା ଠିକ କଥା କହି, ତୁମେ ଯଦି ଠିକ କଥା କହୁଛ ଲୋକ ତୁମକୁ କାଇଁ ଭୋଟ ଦେବୁ ନାହିଁ, ତା ତୁମ ପାଖରେ କିଛି ଭୁଲ ଜିନିଷ ରହିଛି, କାହିଁକି ତୁମେ କହୁଛ କରୁନା କିଛି, ଯେ ସବୁବେଳେ କହି ଶିଖିଲା ସେ କରିପାରିବନି। ଆମର ଏଇଟା ଦୁଇଟା ଜିନିଷ, ଆଚରଣ ପ୍ରଚାର, ଆଚରଣଟା ହଉଛି କରିବାର ଜିନିଷ, ପ୍ରଚାରଟା ହଉଛି କହିବାର ଜିନିଷ। ତୁମେ ଏଠି କରିକି କୁହ, କରିକି କୁହ, ଆଚରଣ କର କୁହ, ମହାପୁରୁଷ ପାଇଁ କହିଲେ ଆପଣ ଆଚରି ଧର୍ମ ଆପଣ ଶିଖା ଅପରେ ଶିଖା, ଆଚରଣ ଜିନିଷଟା ଏ ସେବା ଜିନିଷ, ଏ ଶୁଖିଲା କଥା ହବନି, ଅନ୍ୟର ଉପକାର କରିବାକୁ ପଡିବ, ନିଜକୁ ଆଗେ ଭୁଲ ଦେଖ ବୃକ୍ଷଙ୍କ ପାଖ ଭଗବାନ କେମିତି କହିବେ, ଓହୋ ଏ ସମ୍ବର ଜନ୍ମ ପ୍ରାଣ ଅର୍ଥେ ଦିଅ, ବାରବାର କହୁଛନ୍ତି ପ୍ରାଣ ଅର୍ଥେ ଦିଆ ବାଚା ଶ୍ରେୟ ଆଚରଣ ସଦା, ଅନ୍ୟର ଉପକାର କର, ଅନ୍ୟର ଉପକାର କର, ଅନ୍ୟ ପାଇଁ କିଛି କର, ସବୁ ତ ନିଜ ଚିନ୍ତାରେ ଲାଗିଲ, ଏସବୁ ଭଲ ମନବୃତ୍ତି ନାହିଁ। ଭକ୍ତର କେତେ ଦିବ୍ୟ ଗୁଣ ହବା ଦରକାର, ଆମେ ପ୍ରସାଦ ପାଇଦେଇ ପଳେଇଯିବା, କେତେଜଣ ଭକ୍ତ ଅଛନ୍ତି ଆଉ କିଏ ଆସିଲା କି, କିଏ ଏଠିକି ଆସିଲା, କିଏ ପ୍ରସାଦ ପାଇଲା, ଆମେ ଯଦି ଏତିକି ଚିନ୍ତା ନ କରିପାରିଲେ ଆମେ ଭଗବାନ କଣ ପାଇବା, ମୋ କଥାରେ ବୁଝିପାରୁଛୁ। ଆଜି ଜଣେ ପଛରେ ପ୍ରସାଦ ପାଉଛି, ଗୋଟେ ଛୋଟ ଉଦାହରଣ ମୁଁ ଦେଉଛି, ତୁମେ ଆଜି ପାଇଦେଲ ଆଗରେ, ତୁମେ କାହା କଥା ଚିନ୍ତା କଲନି, ଯେ ପଛରେ ପାଇବ ତା କଥା ଚିନ୍ତା କଲନି, ଆଚ୍ଛା ତୁମେ କାଲି ପଛକୁ ରହିଗଲ, ଯିଏ ଆଗେ ପାଇଗଲା ସେ ତୁମ କଥା ଚିନ୍ତା କରିବନି, ତାର ସମାଜ କଣ ହବ, ତାର କିଏ କାହା କଥା ଚିନ୍ତା କରିବେ କି, ଏଭଳି ସମୟ ଆସିବ ଯେତେବେଳେ କେହି କାହାର କଥା ଚିନ୍ତା କରିବେ, ସମସ୍ତେ ନିଜ ନିଜ ଜିନିଷରେ ଲାଗିଯିବେ। ଏଇଟା ବୈଷ୍ଣବ ସମାଜରେ ଜଣେ ବୈଷ୍ଣବ ମାନେ, ଜଣେ ବିଷ୍ଣୁ ଭକ୍ତ ମାନେ ଏଇ ବୃକ୍ଷ ଭଳି ସବୁବେଳେ ଦେଖିବ ଅନ୍ୟମାନଙ୍କର, କିଏ ବୈଷ୍ଣବ ଆସୁଛନ୍ତି, କିଏ ରହିଛନ୍ତି, କିଏ ପ୍ରସାଦ ପାଇଲେ, କେମିତି କଣ ହେଲା, ସବୁବେଳେ ଅନ୍ୟର କଥା, ନିଜର କଥା କାହିଁ ଚିନ୍ତା କରୁଛ। ଭଗବାନ ସେଥିପାଇଁ ଚିନ୍ତା କହୁଛନ୍ତି, ବ୍ରାହ୍ମଣ କୃପଣ ବ୍ରାହ୍ମଣ ଅପେକ୍ଷା ଏ ବୃକ୍ଷ ଜନ୍ମ ହଉଛି ଶ୍ରେଷ୍ଠ। ଦେଖ ଏମାନେ ସବୁ ଏମାନେ ଜୀବନରେ ଫଳ ଫୁଲ ସବୁ ଜିନିଷ ଭଗବାନଙ୍କୁ ସେବା ଲାଗୁଛି, ନିଜ ପାଇଁ କଣ କରିବି ତୁମେ ବଡ଼ ହବ। ଇତି ପ୍ରବାଳ ସ୍ତବ କମ୍ପଲ ପୁଷ୍ପେଦ ଲୋକରେ ତରୁଣାମ ନମ୍ର ଶାଖାନାମ ମଧ୍ୟନ୍ତ ଯମୁନାମ ଗତ। ଏଇଭଳି ଭାବରେ ଅଭିନନ୍ଦନ ସହକାରେ ଶ୍ରୀକୃଷ୍ଣ ଭଗବାନ ଶ୍ରୀକୃଷ୍ଣ ଯାଉଛନ୍ତି ଅଭିନନ୍ଦନ କରିକି ବୃକ୍ଷ ମାନଙ୍କୁ, ପ୍ରବାଳ ସ୍ତବକ ଫଳ ପୁଷ୍ପ ଏବଂ ଦଳ ସମୂହ ଅବନତ ଶାଖା ବିଶିଷ୍ଟ ତରୁରାଜିର ମଧ୍ୟରେ ନିର୍ଗତ ହୋଇ ଯମୁନା ତଟକୁ ଗଲେ। କୃଷ୍ଣ ଏଭଳି ବୃକ୍ଷକୁ ପ୍ରଶଂସା କରିକି ଯାଉଛନ୍ତି, କୃଷ୍ଣ ଯେଉଁଆଡ଼େ ଯାଉଛନ୍ତି ସବୁ ବୃନ୍ଦାବନର ଯୋଉ ତରୁ ଲତା ସବୁ ଅଛନ୍ତି ସବୁ ନଇ ଯାଉଛନ୍ତି, କାହିଁକି ନଇ ଯାଉଛନ୍ତି, ନଇ ଗଲେ କୃଷ୍ଣ ଏକରେ ହେଲା ପ୍ରଣାମ ଭଳି ଆଉ କୃଷ୍ଣ ଆମକୁ ସ୍ପର୍ଶ କରି ସେ ନଇ ଆସନ୍ତି। ତେଣୁ କି କାହାର କେଉଁ ଲତାରେ କୃଷ୍ଣ ଦେହ ବାଜିଲାଣି, କେଉଁଠି କୃଷ୍ଣ କାହାକୁ ସ୍ପର୍ଶ କଲେଣି, କେଉଁଠି କୃଷ୍ଣର ବସ୍ତ୍ର ବାଜିଲାଣି, ସମସ୍ତେ ଜାଣୁଥିଲେ କୃଷ୍ଣ ଆମକୁ ସ୍ପର୍ଶ କରନ୍ତି। ସେତେବେଳେ ଆମର ସୁଖଦେବ ଗୋସ୍ୱାମୀ ବିଶ୍ରାମ ଦଉଛନ୍ତି ଏଇ ଅଧ୍ୟାୟକୁ। ତତ୍ର ଗା ପାଏ ତ୍ୱାପଂ ସମୃଷ୍ଟା ଶୀତଳା ଚ ଶିବା ତତୋ ନୃପ ସ୍ୱୟଂ ଗୋପା କାମ ସ୍ୱାଦୁ ପପୂଚଲମ୍। ତତ୍ର ଗା ପାଏ ତ୍ୱାପ ସମୃଷ୍ଟା ଶୀତଳା ଶିବା, ଯମୁନା ଜଳର ତିନିଟା ବିଶେଷଣ ଦେଲେ, ସୁମୃଷ୍ଟା ଅତ୍ୟନ୍ତ ସୁମଧୁର ଶୀତଳ ଅଶିବା ପବିତ୍ର, ଏ ଜଳକୁ ଗୋମାତା ମାନେ ପାନ କଲେ। ଆଉ ତତ ନୃପମ ସ୍ୱୟଂ ଗୋପା କାମ ସ୍ୱାଦୁ ପପୁ ପପୁ ଚାଲ, ହେ ରାଜନ ସ୍ୱୟଂ ଗୋପ ମାନେ ଗୋମାତା ମାନେ ସେ ଜଳକୁ ପିଇ ସାରିଲା ପରେ ସ୍ୱୟଂ ଗୋପ ମାନେ ବି ସବୁ ଯାଇ ସେ ଜଳକୁ ଯମୁନା ଜଳକୁ ପାନ କଲେ। ସମସ୍ତେ ସମସ୍ତେ ପ୍ରଭୁ ଆଉ ଅଲଗା କୋଉ ଫିଲ୍ଟର ୱାଟର ଏମିତି ପାଣି ବଟଲ ଲାଗି ଭଗବାନ ଯାଉନଥିଲେ, ସେ ଯମୁନା ଜଳକୁ ପାନ କରୁଥିଲେ। ଏତେ ପବିତ୍ର ଶୀତଳ ସୁନ୍ଦର ଜଳ ଥିଲା, ଗୋମାତା ପିଉଥିଲେ ସେ ଜଳ। କେଉଁଦିନ ଗୋଟେ ଶିଖି ଗୋଟେ ଭିଡିଓ ପଠେଇଥାଏ, ଗୋଟେ ଆମର ମୁସଲମାନ ଭାଇ, ସେ ମୁସଲମାନ କୁଳ ଜନ୍ମ ହେଇଛି, ଗୋଟେ ବଡ ପ୍ରଫେସର ପ୍ରଫେସର ଗୋଟେ ବଡ କେଉଁଠି ରାଜସ୍ଥାନ ର, ସେ ଗୋମାତାଙ୍କ ଉପରେ ଖାଲି ପ୍ରବଚନ ଦଉଛି। ସେ ଗୋଟେ ଛୋଟ କ୍ଲିପ ଟିକେ ଗୋଟେ ପଠେଇଛି ମୁଁ କହିଲି, ଏତେ ସୁନ୍ଦର କଥା ସେ କହୁଛି, ପକ୍କା କରିଦଉଛି ପୁରା। ତାକୁ ବହୁତ ଲୋକ ଯେମିତି ମାରିଦେବୁ, ତୁମେ ମୁସଲମାନ ହେଇ କାହିଁକି ଗୋମାତା ବୋଲି କହୁଛ, ସେ ସେଠୁ କହୁଛି। ମୁଁ ଛୋଟ ପିଲା ହେଇଥିଲି, ମୋ ମା ତ ଗାଈର କ୍ଷୀର ଆଣିକି ମୁଁ ଦେଖିଛି, ମୋ ମା ମୋର ଗାଈର କ୍ଷୀର ଆଣିକି ମୋତେ ପିଇଛି, ତାହେଲେ ମୋ ଗାଈ ମୋର ମା ହେଲାନି, ସେ ଯୁକ୍ତି କରୁଛି। ସେ ଗୋଟେ କହୁଥିଲେ ମୁଁ କୋଉଠି ପୁରାଣ, ସେ ପୁରାଣ ପଢିଛି ସବୁ, କେତେ ଶ୍ଳୋକ କୋଉଠି କଣ ଶ୍ରେଣୀ କହୁଛି ସିଏ। ଗୋଟେ କହିଲା ଗୋମାତାଙ୍କ ଉପରେ କହୁଥାଏ, ମୁଁ ତ ମନେ ରଖିପାରିଲି ନା ହଠାତ୍, କଣ କେତେ ଦେଖିବ, ସମୁଦ୍ର ମନ୍ଥନ ଗାଈ ବାହାରିଲେ ଗୋମାତା କୋଉଠୁ ଆସିଲେ, ସମୁଦ୍ର ମନ୍ଥନ ବାହାରିଲେ, ଗୋଲକ ବୃନ୍ଦାବନ ବାହାରିଥିଲେ ଗାଭୀ, ଆଉ ଏଠି ବାହାରିଲେ ପାଞ୍ଚ ପ୍ରକାର ଗାଭୀ ବାହାରିଲେ, ସେ ସବୁ କହୁଛି ପାଞ୍ଚ ପ୍ରକାର କାଟଗୋରୀ ସବୁ, ସେ ହଁ ମନେ ରଖିଛି, ପାଞ୍ଚ ପ୍ରକାର ସୁରଭି ବାହାରିଲେ, ନନ୍ଦା ସୁରଭି ସେ କହୁଛନ୍ତି, ସୁନନ୍ଦା ନନ୍ଦା ସୁରଭି ଆଉ କଣ କାମ କାମଧେନୁ 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 କାହା ପାଖରେ ଥିଲେ, ବଶିଷ୍ଠ ବାହାରେ କାମଧେନୁ, ଏଇ ପାଞ୍ଚ ପ୍ରକାର ଗାଭୀ ବାହାରିଲେ। ସେଠି ସେ କହୁଛନ୍ତି ଦେବତାମାନେ କାହିଁ ଗାଈଙ୍କ ଦେହରେ ରହିଲେ, ସେ କହୁଛି ସବୁ କହୁଛନ୍ତି, ସେଠି ସେ ଦେବତାମାନେ ଆଉ ଅସୁର ମାନେ, ତାହେଲେ ଗୋମାତା ବାହାରିଲେ ପାଞ୍ଚ ପ୍ରକାର ଗୋମାତା, ପାଞ୍ଚଟି ଗାଈ ବାହାରିଲେ, କିଏ ନେବା ପାଇଁ ଚାହିଁଲେ, କିଏ ନେବା ପାଇଁ ଭାଗବତରେ ଅଛି ଯେ ଋଷି ମାନେ ନେଲେ, ଦେବତା ମାନେ ଚାହିଁଲେ ନାହିଁ। ସେଇଠି ସେ ମୁସଲମାନ ପିଲା ହେଲେ ଧରି ନେଲା, ପୁରାଣରେ ପଡିଛି କୋଉଠି ତାର ପଡିଥିବ, ଆମେ କଣ ସବୁ ପଢିପାରୁଛି, ସେ ତାର ପଡିଛି, ତା କଲଚର ପଡୁଛି, ତାର ତ ଭଲ ଲାଗୁଛି ଗୋମାତା, ସେ ଗୋମାତାଙ୍କ ଉପରେ ଖାଲି ପ୍ରବଚନ ଦଉଛି, ଆଉ ହଜାର 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 ଦେଖି ଲୋକ ଆସିଲେ ତାଳି ବାଟୁଛନ୍ତି, ସେମିତି ପ୍ରବଚନ ଦଉଛି ଗୋମାତାଙ୍କ ଉପରେ, ପଡିଛି ବହୁତ ପାଠ ପଡିଛି। ଦେବତା ମାନେ ମନା କଲେ, ଅସ୍ତ୍ର ମାନେ ମନା କଲେ, ସେତେବେଳେ ପାଞ୍ଚ ଜଣ ଋଷି ମାନେ ନେଲେ, ସେ ପାଞ୍ଚ ପ୍ରକାର ଗାଈ, ବଶିଷ୍ଠ ନେଲେ, ଯମଦ ଅଗ୍ନି ନଥିଲା ସେ ଗାଈ, ଯମଦ ଅଗ୍ନି ନେଲେ, ଆଉ କାହା ନା ସବୁ କହୁଛି, ହଁ ନନ୍ଦିନୀ ତ ବଶିଷ୍ଠଙ୍କର ଥିଲା, ନନ୍ଦିନୀ ଆଉ ବଶିଷ୍ଠ ଯମଦ ଅଗ୍ନି ଆଉ କାହାର କାହାର ନାଁ ସବୁ କହୁଛନ୍ତି ଭୁଲିଗଲେଣି, ଆଉ ସେ ପାଞ୍ଚ ଜଣ ଋଷି କାହା ମନେ ରଖିଥିଲି ମୁଁ ଭୁଲିଗଲି, ପାଞ୍ଚ ଜଣଙ୍କର ପାଞ୍ଚ ଜଣ ଋଷିଙ୍କର ସେ କାହିଁ ଗୋମାତାଙ୍କୁ ନେଇଗଲେ, ସେଠି କହୁଛି ତା ମତ ଦଉଛି। ଦେଖ ଗୋମାତାଙ୍କର ମହିମାଟାକୁ, ଦେବତାମାନେ ସେ ଘିଅ ଖାଇବେ ଅମୃତ ଖାଉଛନ୍ତି ନା, ସେ ଆଜି ଗୋମାତାଙ୍କୁ ବୁଝିପାରିଲେ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗାଈ ଚରେଇଲେ ଗୋମାତାଙ୍କର ସେ ବୁଝିପାରିଲେ, ଆରେ ଭଗବାନଙ୍କର ସେବା କରୁଛନ୍ତି, ଦେବତାମାନେ ସବୁ ଅଛନ୍ତି ନା ଗାଈଙ୍କର ଶରୀରରେ, ଆଉ ଗୋମାତାଙ୍କ ଶରୀର ସବୁ ରହିଛନ୍ତି, ଗୋମାତାମାନେ ସବୁ ଜଳପାନ କରୁଥିଲେ, ଗାଈ ସବୁ ଲୋକମାନେ ରଖୁଥିଲେ, ଏଥିପାଇଁ ଗୋମାତାଙ୍କୁ ରଖୁଥିଲେ, ଆଦର କରୁଥିଲେ, ସ୍ନେହ କରୁଥିଲେ, ସେବା କରୁଥିଲେ। ଋଷିମାନେ ଆଜି ଏତେ ପ୍ରତିଷ୍ଠିତ ହୋଇଛନ୍ତି, ଋଷିମାନେ ଯମଦଗ୍ନି ବୋଲି ଋଷି, ଭଗବାନ ତାଙ୍କର ପୁଅ ହେଲେ କିଏ, ପରଶୁରା ବଶିଷ୍ଠ କେବଳ କାମଧେନୁ ଦ୍ୱାରା ଜଗତର ସବୁକିଛି କରିପାରିଥିଲେ, ସେ ବ୍ରହ୍ମର୍ଷି ହେଇଥିଲେ। ଯମୁନାର ଜଳକୁ ପାନ କଲେ ଗୋପମାନେ ସବୁ ପାନ କରିକି କୃଷ୍ଣ ଫେରିବେ, ତାପରେ ସେ ଆରମ୍ଭ କରିବେ ସେ ପରବର୍ତ୍ତୀ ଲୀଳା। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ଗୌରତମାନ ହରି ହରି ବୋଲ ହରେ କୃଷ୍ଣ।